ଶବ୍ଦ ଦ୍ୱାରା ହାତରୁ ଶୁଣ୍ଢକୁ ମଧ୍ୟ ବୁଝା ଯାଇପାରେ ଏବଂ ଏହିପରି ଭାବରେ ଏ ଶ୍ଳୋକର ଅର୍ଥ ପ୍ରକାଶିତ ହୁଏ ଯେ ଯୁଦ୍ଧ କ୍ଷେତ୍ରରେ ପଡ଼ିଥିବା ଉରୁ ଗୁଡ଼ିକ ହସ୍ତର ଶୁଣ୍ଢ ପରି ଦେଖାଯାଉଥିଲା। ହରେ କୃଷ୍ଣ ହସ୍ତବୃନ୍ଦ, ଆପଣମାନଙ୍କୁ ଆମେ ବାହାଗତାକୁ ସ୍ୱାଗତ ଜଣାଉଛୁ। ଏଣୁ ଯୁଦ୍ଧ କ୍ଷେତ୍ରର ବିଭୀଷିକା, ଯୁଦ୍ଧ କ୍ଷେତ୍ରରେ କିଭଳି ଭାବରେ ଲୋକମାନେ ତାଙ୍କର ପ୍ରାଣ ହରାଉଛନ୍ତି, ଆମେ ଗତକାଲି କହିଥିଲେ। କ୍ଷତ୍ରିୟମାନଙ୍କର କହିଲେ ଏଇଟା ଅନ୍ୟମାନଙ୍କୁ ଭୟ ଲାଗିବ, କିନ୍ତୁ କ୍ଷତ୍ରିୟମାନଙ୍କୁ ଏଇଟା ଆନନ୍ଦ ପ୍ରଦାନ କରିବ, ସେମାନେ ମୃତ୍ୟୁବରଣ କରିବେ। କାହିଁକିନା ଭଗବତ ଗୀତାରେ ଭଗବାନ କହିଲେ, ଅଥବା ରାକ୍ଷସ ସ୍ୱର୍ଗଂ ଜିତ୍ୱା ଭାବ ଭକ୍ଷ ମହିମ ଉତ୍ତତ୍ୱା ତସ୍ମାତ୍ ଉତ୍ତିଷ୍ଠ କୌନ୍ତେୟ ଯୁଦ୍ଧାକୃତ ନିଶ୍ଚୟ। ଯୁଦ୍ଧରେ ଦୁଇଟି ବିକଳ୍ପ ରହିଛି, ଗୋଟିଏ ହେଉଛି ହାରିଯିବେ, ନହେଲେ ଜୟ ଲାଭ କରିବେ। ହାରିବେ ମାନେ ମୃତ୍ୟୁବରଣ କରିବେ, ପଳେଇଯିବେ ନାହିଁ। ତେଣୁ ଏଇଭଳି ଭାବରେ ମୃତ୍ୟୁବରଣ କଲେ ମଧ୍ୟ ସ୍ୱର୍ଗକୁ ଯାଇଯିବେ, ସ୍ୱର୍ଗ ପ୍ରାପ୍ତ ହେବେ। ଏବଂ ଯଦି ସେମାନେ ଜୟଲାଭ କଲେ ତାହେଲେ ଭୋଗ କରିବେ, ପୃଥିବୀ ଭୋଗ କରିବେ। ତେଣୁ ଏଇଭଳି ଭାବରେ ଯୁଦ୍ଧ ଭଗବାନ ଯେଉଁ ଆସନ୍ତି, ଅନେକ ସବୁ ଯେଉଁମାନେ ପାପୀ ବ୍ୟକ୍ତି ଅଛନ୍ତି ସେମାନେ ସବୁ ହତ୍ୟା କରନ୍ତି। ତେବେ ଏଠି ଯେଉଁ ବର୍ଣ୍ଣନା କରାଯାଉଛି, ହସ୍ତା ସ ଅଶି ଅଶି ଗଦା ଶ୍ୱାସା, ହାତରେ ତରବାରୀ ଧରି ଯୁଦ୍ଧ ଚାଲିଛି, ହାତରେ କଟିଗଲା ତରବାରୀ ସହିତ ହାତ ତଳେ ପଡ଼ିଗଲା। ସେଇଭଳି ଭାବରେ ଧନୁ ଧନୁ ଧରିକି କିଏ ଯୁଦ୍ଧ କରୁ ସ୍ୱର ମାରୁଛନ୍ତି, ତାଙ୍କ ହାତ କଟିଗଲା ତଳେ ପଡ଼ିଗଲା ଧନୁ ସହିତ ନିଶ୍ୱାସା। କରଭା ଉରଭୁ ଅଙ୍ଗ୍ରହ, ଏଇଭଳି ଭାବରେ ଆଙ୍ଗୁଳି କେତେବେଳେ ଆଙ୍ଗୁଳିହୀନ ହସ୍ତ ବା ଉରୁ ବା ଜଙ୍ଘ ଇତ୍ୟାଦି ସବୁ ତଳେ ପଡ଼ିଛି, ଅଙ୍ଗ୍ରହ ପାଦ ସବୁ କଟିଯାଇଛି। ଅଶ୍ୱ ବିଭିନ୍ନ ପଶୁମାନେ ମଧ୍ୟ ରହିଛନ୍ତି, ଆମେ କହିଥିଲେ ଚତୁରଙ୍ଗିଣୀ ସୈନ୍ୟ ରହିଛନ୍ତି, ତାଙ୍କ ହାତୀ ଘୋଡ଼ା ଏବଂ ରଥୀ ସବୁ ରହିଛନ୍ତି। ଆଉ ଛଡ଼ା ମଧ୍ୟ ଏଠି ବର୍ଣ୍ଣନା କରାଯାଉଛି ଅଶ୍ୱ ଅଶ୍ୱତର, ଅଶ୍ୱତର କହିଲେ ଗଧ, ଓଷ୍ଟ୍ର ଖର, ଖର ମଧ୍ୟ ଗଧ, ଅଶ୍ୱତର ମଧ୍ୟ ଗଧ, ଖର କହିଲେ ବନ୍ୟ ଗଧ। ଏଇଭଳି ଭାବରେ ମନୁଷ୍ୟମାନଙ୍କ ମଧ୍ୟ ଶିର ସେଠି ପଡ଼ିଥିଲା। ଦେଖନ୍ତୁ ଏ ଯେଉଁ ସ୍ୱର ସବୁ ଯେଉଁ ରହିଛି, ହସ୍ତର ସବୁ ଶରୀରର ବିଭିନ୍ନ ଅଙ୍ଗ ସବୁ ରହିଛି, ଏ ଅଙ୍ଗ କଟିଗଲେ ଆଉ ତା'ର କିଛି ମୂଲ୍ୟ ନାହିଁ, ତଳେ ପଡ଼ିକି ରହିଲା, ତା'ର କିଛି ମୂଲ୍ୟ ନାହିଁ। କିନ୍ତୁ ସେଇ ଅଙ୍ଗ ଯେତେବେଳେ ଶରୀରରେ ରହୁଛି, ସେ ଅଙ୍ଗ ଦ୍ୱାରା କେତେ କାର୍ଯ୍ୟ କରାଯାଉଛି, ସେହିଭଳି ଭାବରେ ଆମେ ମଧ୍ୟ ଭଗବାନ ସବୁ ଯୁକ୍ତ ହୋଇଗଲେ ଆମେ ମଧ୍ୟ ଆମର ବହୁତ ମୂଲ୍ୟବାନ ହୋଇଯିବା ଆମ ଶରୀର। କିନ୍ତୁ ଭଗବାନ ସହିତ ବିଯୁକ୍ତ ହୋଇଗଲେ ଏ ଶରୀର କିଛି ମୂଲ୍ୟ ନାହିଁ। ଭାଗବତ ବର୍ଣ୍ଣନା କରାଯାଇଛି, ଆମର ସୌନ ଋଷି କହୁଛନ୍ତି ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ, କ'ଣ ସ୍ୱବିଡ୍ ବରାବଷ୍ଟ୍ର ଖରି ସଂସ୍କୃତ ପୁରୁଷ ପଶୁ ନଦତ୍କର୍ଣ୍ଣପଦ ପେଦୋ ଯାଦୁ ନାମ କଦା ପ୍ରଜ, ଏଇ ଗୋଟମାନ ପଶୁମାନଙ୍କ କଥା କୁହାଯାଇଛି ସେଠି। ଭଗବାନ ଯେଉଁ ସୃଷ୍ଟି କରିଛନ୍ତି, ଏକାଦଶ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏବଂ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି କରିଛନ୍ତି ଭଗବାନ। ଜଳଯା 9 ଲକ୍ଷ ଜଳଜୀବ 9 ଲକ୍ଷ ପ୍ରକାର ରହିଛନ୍ତି, ସ୍ଥାବରା 20 ଲକ୍ଷ ସ୍ଥାବର ଯିଏକି ଗୋଟିଏ ସ୍ଥାନରେ ରହିବେ ସେମାନେ 20 ଲକ୍ଷ ପ୍ରକାର ଜୀବ ଅଛନ୍ତି, କୃମୟ ରୁଦ୍ର ସଂଖ୍ୟକ କୃମି ଇତ୍ୟାଦି ଛୋଟ ଛୋଟ ଜୀବ ଏମାନେ ହେଉଛି 11 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଏବଂ ପକ୍ଷୀଣା 10 ଲକ୍ଷ 10 ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି, ତାପରେ ପଶୁ ଆସୁଛନ୍ତି 30 ଲକ୍ଷ ପ୍ରକାର। ଏଇଭଳି ଭାବରେ 80 ଲକ୍ଷ ପ୍ରକାର ଜୀବ ହୋଇସାରିଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ଏ ମନୁଷ୍ୟମାନେ ମଧ୍ୟ 4 ଲକ୍ଷ ପ୍ରକାର ମନୁଷ୍ୟ ରହିଛନ୍ତି, ସମୁଦାୟ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଏବଂ ଭାଗବତ 11 ସପ୍ତମ ଅଧ୍ୟାୟରେ ମଧ୍ୟ ଆମର ଅବଧୂତ ବା ଯେଉଁ ରହିଛନ୍ତି ସେ କହୁଛନ୍ତି, କ'ଣ ତାଙ୍କ ନା ସେ ଯେଉଁ ସେ ଅତ୍ରିଙ୍କର ପୁତ୍ର ବିଷ୍ଣୁଙ୍କ ଅଂଶରେ ଯେ ଆସୁଛନ୍ତି ଦତ୍ତାତ୍ରେୟ କଥା କହୁଛନ୍ତି, ସୃଷ୍ଟିର କଥା କହୁଛନ୍ତି, ବିଭିନ୍ନ ପ୍ରକାର ଜୀବ ସୃଷ୍ଟି କରୁଛନ୍ତି ଭଗବାନ, 1, 2, 3, 4 ବହୁପାଦ ତଥା ପଦ ମହସନ୍ତି ପୁରା ସୃଷ୍ଟା ତା ସାଙ୍ଗେ ପୌରୁଷ ପ୍ରିୟ, କିଏ 1 ପାଦ ବିଶିଷ୍ଟ ବା 1 ଖୁରା ବିଶିଷ୍ଟ, କିଏ 2 ଖୁରା ବା 2 ପାଦ, କିଏ 3 ପାଦ 4 ପାଦ ବହୁପାଦ, ଏଇଭଳି ଭାବରେ ଅନେକ ଜୀବ ଭଗବାନ ସୃଷ୍ଟି କରିଛନ୍ତି। କିନ୍ତୁ ଯେତେବେଳେ ମନୁଷ୍ୟ ସୃଷ୍ଟି କରୁଛନ୍ତି ସେତେବେଳେ ସେ କହୁଛନ୍ତି ଯେ ତା ସାଙ୍ଗେ ପୌରୁଷୀ ପ୍ରିୟା, ଭଗବାନଙ୍କର ଏମାନେ ମନୁଷ୍ୟ ଜନ୍ମ ଯେଉଁ ମନୁଷ୍ୟ ଶରୀର ତା ଭଗବାନଙ୍କ ପ୍ରିୟ, କାହିଁକି ନା ଏଇ ମନୁଷ୍ୟ ଜନ୍ମରେ ଆମେ ପଶୁ ଭଳି ଜୀବନଯାପନ କରିବା ନାହିଁ, ପଶୁମାନେ ତାଙ୍କର ଶରୀରର ଆବଶ୍ୟକତା ହିଁ ପୂରଣ କରିବେ, କିନ୍ତୁ ମନୁଷ୍ୟମାନେ ଶରୀର ଉର୍ଦ୍ଧକୁ ଯିବେ, ଚିନ୍ତା କରିବେ, ସେମାନେ କିଏ? ବ୍ରହ୍ମ ଜିଜ୍ଞାସା। ବ୍ରହ୍ମ ଜିଜ୍ଞାସା ହେଉଛି ମାନେ ବୁଝିବାକୁ ପଡ଼ିବ ତାର ମନୁଷ୍ୟ ଜନ୍ମ ଆରମ୍ଭ ହେଲା, ନହେଲେ ସେ ପଶୁ ଭଳି ମନୁଷ୍ୟ ଜନ୍ମ ପାଇକରି ମଧ୍ୟ ପଶୁ ଭଳି ଜୀବନଯାପନ କରନ୍ତି। ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି, ପୁଚ୍ଛ ବିଷାଣୁହୀନ ପଶୁ। ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି, ମନୁଷ୍ୟର ପଶୁର ପୁଚ୍ଛ ରହିଛି, ଲାଙ୍ଗୁଡ ରହିଛି, ଆଉ ସିଂହ ରହିଛି, କିନ୍ତୁ ମନୁଷ୍ୟର ସେସବୁ ନାହିଁ, କିନ୍ତୁ ନଥିଲେ କି ମଧ୍ୟ ସେ ପଶୁ। ସେଇଟା ଭାଗବତରେ କୁହାଯାଏ, ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ କହୁଛନ୍ତି, ସ୍ୱଭିଡ୍ ପରାବସ୍ତ୍ର ଫରି ସଂସ୍କୃତ ପୁରୁଷ ପଶୁ। ସ୍ୱ କହିଲେ ଶ୍ୱାନ ବା କୁକୁର, ବିଡ଼ ପରାହ କହିଲେ ବିଷ୍ଟା ହେଉଛି ଶୁକର, ଓଷ୍ଟ୍ର ଓଟ, ଏଠି ଓଟ ମାନ ମଧ୍ୟ ବ୍ୟବହାର କରାଯାଇଛି, ଏବଂ ଖରେଇ ଗଧ ମଧ୍ୟ କୁହାଯାଇଛି। ସ୍ୱବିଡ଼ ବରାହ ଓଷ୍ଟ୍ର ଖରେଇ ଯେଉଁ 33 ଲକ୍ଷ ପ୍ରକାର ପଶୁ ରହିଛନ୍ତି, ତାହାଙ୍କ ମଧ୍ୟ ଶ୍ରେଷ୍ଠ ଜୀବ ହେଉଛି ଗାଭୀ ବା ଗାଈ। ଏମାନେ ହେଉଛନ୍ତି ଗୋ ଗୋ ହେଉଛନ୍ତି ଶ୍ରେଷ୍ଠ ଜୀବ। ଆମର ବଳଦ କବି ସୂର୍ଯ୍ୟ ବଳଦେବ ରଥ ସେଟା ବର୍ଣ୍ଣନା କରିଛନ୍ତି, କେଉଁଥିରେ ଜହ୍ନେ ହସିବେ ଏଇ ତୁ ଫଳ କହୁଛନ୍ତି, ବର ଜୀବର ସେ ଦେହି ମାନସ, ବରଜୀ ବର ସେ ଅମେଧ୍ୟ ଗ୍ରାସ, ଦେହେ ମନ୍ଦାକିନି ରଜ ଲଗାଇ, ଗ୍ରାମ ଶୁକର କି ହୋଇବ ଗାଈ। ବର ଜୀବର ସେ ଦେହି ମାନସ, ଗ୍ରାମ ଶୁକର ଯେଉଁ ରହିଛି ଶୁକରୀ ବା ଗା ଘୁଷୁରୀ, ସିଏ ବର ଜୀବ, ବର ଯେଉଁ ଜୀବ ମାନେ ବହୁତ ଶ୍ରେଷ୍ଠ ଜୀବ ହେଉଛି ଗାଭୀ। ବର ଜୀବର ସେ ଦେହି ମାନସ, ସେ କ୍ଷୀର ପାନ କରି ରହିବ ବର୍ଷେ ପାଳ କରିଦିନ, ବରସି ବରସେ ଅମେଧ୍ୟ ଗ୍ରାସ, ଅମେଧ୍ୟ ତାର ଖାଦ୍ୟ ହେଉଛି ଅମେଧ୍ୟ, ସେ ଅମେଧ୍ୟ ଖାଇବ। ତେଣୁ ଏଇ ଯେଉଁ ଅମେଧ୍ୟକୁ ଗୋଟେ ବର୍ଷ କାଳ ତ୍ୟାଗ କରିବ, ବର୍ଜନ କରିବ। ଦେହେ ମନ୍ଦାକିନି ରଜ ଲଗାଏ, ଦେହରେ ମନ୍ଦାକିନି ଯେଉଁ ରହିଛି ଗଙ୍ଗାର ରଜ ବାଲି ଲଗେଇକିରି, ଗ୍ରାମ ସୁକରିକି ହୋଇବ ଗାଈ। ଗ୍ରାମ ସୁକର କ'ଣ ହୋଇବ ଗାଈ? ଗାଈ ହୋଇପାରିବ? କବି ସୂର୍ଯ୍ୟ ବଳଦେବ ରଥଙ୍କର ଧାରଣା ହେଉଛି କ'ଣ? ଯାହା ଯାହା ସ୍ୱଭାବ ହେଉଛି ପରିବର୍ତ୍ତନ କରିହେବ ନାହିଁ, କିନ୍ତୁ ଜଣେ ଯଦି କୃଷ୍ଣ ଚେତନା ଗ୍ରହଣ କରିବ ତାହେଲେ ସେ ସ୍ୱଭାବ ପରିବର୍ତ୍ତିତ ହୋଇଯିବ, ଆମେ ସେଇଟା ପରେ କହିବା। କିନ୍ତୁ ଜେନେରାଲି ଲୋକମାନଙ୍କର ଯାହା ସ୍ୱଭାବ ରହିଛି ପରିବର୍ତ୍ତନ ହୁଏ ନାହିଁ, ରାମ ଶିକରକୁ ହୋଇବ ଗାଈ। ମୁଁ ଯାଇଥିଲି ବରହମପୁର, କହିଥିଲି ପାଖାପାଖି ସପ୍ତାହେ ଖଣ୍ଡେ ରହିଲି, ସେତେବେଳେ ଯାଉଥିଲି ଉପରଭଡ଼ା ଟିକେ ୱାକ୍ରେ, ସେ ଘୁଷୁରୀ ସବୁ ଆସନ୍ତି, ଗୋଟେ ପଟେ ଯାଉଥିଲି ସବୁ ଘୁଷୁରୀ ସବୁ ଆସୁଥାନ୍ତି। କିଛି ଦିନ ଗଲା ପରେ ମୁଁ ଆଉ ଗୋଟେ ରୁଟ୍ ପରିବର୍ତ୍ତନ କରିଦେଲି, ସେଠି ଦେଖିଲା ବେଳକୁ ଗାଭୀମାନେ ସବୁ ଫେରିଲେ ସନ୍ଧ୍ୟାବେଳକୁ, ସନ୍ଧ୍ୟାବେଳକୁ ଯେତେବେଳେ ଗାଭୀମାନେ ଫେରିଲେ ମୋର ମନେ ପଡ଼ିଲା ଭଗବାନଙ୍କ ଲୀଳା। ଏଇଭଳି ଭାବରେ ଯେତେବେଳେ ଭଗବାନ ଗୋଚାରଣ କରନ୍ତି ବା ବତ୍ସା ଚାରଣ କରନ୍ତି, ସନ୍ଧ୍ୟା ଗୋ ଧୂଳି ଗାଭୀମାନେ ଯେଉଁ ଫେରନ୍ତି ତାଙ୍କର କ୍ଷୀରରେ ଏସବୁ ଧୂଳି ସବୁ ଉଡ଼େ, ତାକୁ ଗୋଧୂଳି ବୋଲି କୁହାଯାଏ, ସନ୍ଧ୍ୟା ସମୟଟା ଗୋଧୂଳି ବୋଲି କୁହାଯାଏ, କାରଣ ସେହି ସମୟରେ ଗାଭୀମାନେ ଫେରନ୍ତି। ଏବଂ ଯଶୋଦା ମାତା ଆଉ ନନ୍ଦ ମହାରାଜ ଇତ୍ୟାଦି ଏମାନେ ସବୁ ଭଗବାନ ଯେତେବେଳେ ଚାଲିଯାଆନ୍ତି ସକାଳେ ବଣକୁ ଚାଲିଯାଆନ୍ତି, ସେମାନେ ଅପେକ୍ଷା କରି ରହନ୍ତି କେତେବେଳେ ତାଙ୍କୁ ଦର୍ଶନ କରିବେ, ଏବଂ ବିଶେଷ ଭାବରେ ଗୋପୀମାନେ। ତେଣୁ ଉପରବେଳା ଯେତେବେଳେ ସେମାନେ ଗୋଧୂଳି ଦେଖିବେ ତାଙ୍କର ବହୁତ ଆନନ୍ଦ ହେବ, ଯୁଗଳ ଗୀତରେ ସେସବୁ ବର୍ଣ୍ଣନା କରାଯାଇଛି। ଗୋଧୂଳି ଦେଖିଲେ ତାଙ୍କର ମନେ ଆସିବ ଆମର କାନା ଫେରୁଛନ୍ତି, ଏଭଳି ଭାବରେ ଯାହା ହଉ ଏଇ ଯେଉଁ ରହିଛନ୍ତି ବରା ସୋ ବି ବରାହ ଅଷ୍ଟ ଖରେଇ, ଏମାନେ ସବୁ ପଶୁମାନଙ୍କୁ ଉଦାହରଣ ଦେଇଛନ୍ତି। ସ୍ୱର୍ଣ୍ଣ ଋଷି ଶ୍ୱାନ, ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହିଛନ୍ତି, ଶ୍ୱାନ କହିଲେ ଶ୍ୱାନ ପ୍ରଭୃତି କ'ଣ? ଶ୍ୱାନ ପ୍ରଭୃତି ହେଉଛି ଆମେ ଯିବା ଦେଖିବା ଗୋଟେ କୁକୁର ଆସିଲେ ସେ ଭୋକିବ, ଆରମ୍ଭ କରିବ କୁକୁର ଭୋକି ଆରମ୍ଭ କରିବ, ଏ ହେଉଛି ଶ୍ୱାନ ପ୍ରକୃତି। ଭୋକୁଛି ମାନେ କ'ଣ? ଏଇଟା ମୋର ଏରିଆ, ତୁ କାହିଁକି ଆସିବୁ? ତେଣୁ ସେହିଭଳି ଭାବରେ ଆମର ଯେଉଁ ରହିଛି ବର୍ତ୍ତମାନର ବିଭିନ୍ନ ଭିସା ସବୁ ଯେଉଁ ରହିଛି, ଭିସା କହିଲେ ଏଇଟା ଆମର ଦେଶ, ତମେ ଆସିପାରିବ ନାହିଁ, ବିନା ଭିସାରେ ଆସିପାରିବ ନାହିଁ, ଇଏ ହେଉଛି କୁକୁର ମେଣ୍ଟାଲିଟି। ସୋ ବିଟ୍ ବରାହ, ବିଟ୍ ବରାହ କହିଲେ ବିଷ୍ଠା ବୋଝି ଶୁକର, ବିଷ୍ଠା ବୋଝି ଶୁକର କହିଲେ କଥା ଅଛି, ଶୁକରକୁ ଯଦି ପାଚିଲା କଦଳୀ ଦେଲେ ସେଇଟା ସୁଆଦ ଲାଗିବ ନାହିଁ, ତାକୁ ଏଇ ବିଷ୍ଠାଟା ଆନନ୍ଦ ଲାଗେ। ଥରେ ଇନ୍ଦ୍ର କ'ଣ ହେଇଥିଲା, ଇନ୍ଦ୍ର ତାଙ୍କର ଗୁରୁ ବୃହସ୍ପତିଙ୍କ ପ୍ରତି ଅପରାଧ କରିଥିଲେ, ତେଣୁ ସେ ହେଇଯାଇଥିଲେ ଶୁକର ହେଇଯାଇଥିଲେ, ଘୁଷୁରୀ ହେଇଯାଇଥିଲେ। ତେଣୁ ଆମେ ଏଭଳି ଭାବରେ ଶରୀର ଧାରଣ କରିଛେ, ଯେଉଁ ଶରୀରରେ ପ୍ରାପ୍ତ ହେବା ସେ ଶରୀର ଆନନ୍ଦରେ ରହିବା। ଆନନ୍ଦ ମାନେ ଅଜ୍ଞାନତାରେ ରହିବା ଆଉ କ'ଣ, ଭୌତିକ ଜଗତ କହିଲେ ଅନ୍ଧକାରମୟ ଜଗତ, ଅଜ୍ଞାନ ଅଜ୍ଞାନ ତମସୋମା ଦ୍ୱିତୀୟ ତମସ ବା ଅନ୍ଧକାରରେ ଆମେ ରହିଛେ। ତେଣୁ ଏଇ ଶରୀର ଆମେ ହେଉଛେ, ଏଇ ଶରୀର ଆମେ ଏଇଠି ରହୁଛେ। ଇନ୍ଦ୍ର ମଧ୍ୟ ସେଇଭଳି ଭାବେ ଭୁଲିଗଲେ, ସେ ଇନ୍ଦ୍ର ଥିଲେ ବୋଲି ଶୁକର ରୂପେ ରହିକରି, ଘୁଷୁ ରୂପେ ରହିକରି, ବିସ୍ତା ଖାଇକରି, ଶୁକରୀ ସାଙ୍ଗ କରିକିରି ଆନନ୍ଦ ପ୍ରାପ୍ତ ହେଉଥିଲେ। ସେଇଥିରେ ଭୁଲିଗଲେ, ସେ ସ୍ୱର୍ଗରେ ଥିଲେ, ପଶ୍ଚାତ୍ତାପ କରୁନଥିଲେ। ବ୍ରହ୍ମାଙ୍କର ମ୍ୟାନେଜମେଣ୍ଟ କରୁଛନ୍ତି, ଦେଖିଲେ ସ୍ୱର୍ଗର ଦେବତାମାନଙ୍କର ଅସୁବିଧା ହେବ, ଅସୁରମାନେ ଆସିଯିବେ, ଆକ୍ରମଣ କରିବେ, ତେଣୁ ଗଲେ ତାଙ୍କୁ ଆଣିବା ପାଇଁ, ଉଦ୍ଧାର କରିବା ପାଇଁ। ଗଲାବେଳେ ତ ବ୍ରହ୍ମା କହିଲେ, ଆରେ ତୁମେ ଇନ୍ଦ୍ର ଥିଲ, ଏଠି କ'ଣ ଘୁଷୁରୀ ଅଛ, ଆସ ସ୍ୱର୍ଗକୁ ଯିବ, ମୁଁ ତୁମକୁ ଆସିଛି ନେବା ପାଇଁ। ନା ନା, ସେ ଶୁଣିଲା ତ ନାହିଁ, କଥା କହିବେ କ'ଣ, ଶୁଣିଲା ନାହିଁ। ତାପରେ ଯେତେବେଳେ ବ୍ରହ୍ମା ହେଉଛନ୍ତି ଆଚାର୍ଯ୍ୟ, ଜଣେ ଅଦ୍ୱୈତ ଆଚାର୍ଯ୍ୟଙ୍କର ଆଜି ଆବିର୍ଭାବ ତିଥି, ଆଚାର୍ଯ୍ୟ ଆଚାର୍ଯ୍ୟ କହିଲେ ସେ ଆଚରଣ କରିବେ ଏବଂ ନିଜ ଜୀବନ ଶିକ୍ଷା ଦେବେ। ଆଚାର୍ଯ୍ୟ ଚୈତନ୍ୟ ଚରିତାମୃତ କୁହାଯାଇଛି, କେଉଁମାନେ ଆଚାର କରେ ନ କେହ ନା କରେ ପ୍ରଚାର, କେତେଜଣ ଆଚାର କରନ୍ତି କିନ୍ତୁ ପ୍ରଚାର କରନ୍ତି ନାହିଁ, ଆଉ କେତେଜଣ ପ୍ରଚାର କରନ୍ତି କିନ୍ତୁ ଆଚରଣ କରନ୍ତି ନାହିଁ, ତା'ର କିଛି ମୂଲ୍ୟ ନାହିଁ। କିନ୍ତୁ ଆଚାର ପ୍ରଚାର ଦୁଇ, ଇଏ ହେଉଛି ଅଦ୍ୱୈତାଚାର୍ଯ୍ୟ, ତାଙ୍କ ନାମ ହେଲା ସେଥିପାଇଁ ଅଦ୍ୱୈତାଚାର୍ଯ୍ୟ। ସେ ଆଚାର କରନ୍ତି ଏବଂ ପ୍ରଚାର ମଧ୍ୟ କରନ୍ତି। ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ ଆମେ ଶୁଣିବା 11 ବେଳେ, ତାଙ୍କ ବିଷୟରେ ଆଜି ତାଙ୍କର ଆବିର୍ଭାବ ତିଥି, ତାଙ୍କର କୃପାରୁ ଆମେ ନିତ୍ୟାନନ୍ଦ ପ୍ରଭୁଙ୍କୁ ପାଇବା, ନିତ୍ୟାନନ୍ଦ ପ୍ରଭୁଙ୍କ କୃପାରୁ ଆମେ ଗୌରାଙ୍ଗ ମହାପ୍ରଭୁଙ୍କୁ ପାଇବା। ଚାଲିଲା ଲୀଳା, ଅଦ୍ୱୈତାଚାର୍ଯ୍ୟଙ୍କର ସପ୍ତମୀ ଗଲା, ତାପରେ ନିତ୍ୟାନନ୍ଦ ତ୍ରୟୋଦଶୀ ଆସିବ, ତାପରେ ମହାପ୍ରଭୁଙ୍କର ଗୌର ପୂର୍ଣ୍ଣିମୀ ଆସିବ। ଏହିଭଳି ଭାବରେ ଭଗବାନ ଆସିବା ପୂର୍ବରୁ ତାଙ୍କର ସବୁ ଆସିଛନ୍ତି, ତାଙ୍କର ପାର୍ଷଦ ମାନେ ସବୁ ଆସିଛନ୍ତି, ପଞ୍ଚତତ୍ତ୍ୱ ଆସିଛନ୍ତି ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ। ତେଣୁ ବ୍ରହ୍ମା ସେଇଭଳି ଭାବରେ ଜଣେ ଆଚାର୍ଯ୍ୟ, ସେ ଜାଣିପାରିଲେ କାହିଁକି ଇନ୍ଦ୍ର ହେଇକି ମଧ୍ୟ ତା'ର ଶୁଣୁନାହିଁ କଥା, କାହିଁକି ନା ଏଇ ଆସକ୍ତି, ଏଭଳି ଆସକ୍ତି ରହିଛି, ଭୌତିକ ଆସକ୍ତି, ସେ ଅନ୍ୟ କିଛି କାନରେ ପଶିବ ନାହିଁ, ଭଗବାନ କଥା କାନରେ ପଶିବ ନାହିଁ, ଏତେ ଆସକ୍ତି ରହିଛି। ସେଥିପାଇଁ 10 ନମ୍ବର ଅପରାଧ ହେଉଛି ସେଇଟା, ଭଗବାନଙ୍କର ଗୁରୁଦେବଙ୍କ ଠାରୁ ଭଗବାନଙ୍କର ବିଷୟରେ ସବୁ ଶୁଣିକରି ମଧ୍ୟ, ନାମ ମହାତ୍ମା ଶୁଣିକରି ମଧ୍ୟ ଭୌତିକ ଆସକ୍ତି ଆମର ରହିଛି। ଭୌତିକ ଆସକ୍ତିରୁ ଆମେ ମୁକ୍ତ ହେଇପାରୁନାହିଁ, କାହିଁକି ନା ଆମର ଏଇସବୁ ଉନ୍ନତ ସାଧନ ପ୍ରାପ୍ତ ହେଇନାହିଁ, ଭୌତିକ ଆସକ୍ତି ରହିଛି। ତେଣୁ ବ୍ରହ୍ମା କ'ଣ କଲେ ନା, ତାର ବହୁତ ଛୋଟ ପିଲା ଥିଲା, ସବୁ ସନ୍ତାନ ଥିଲେ, ସବୁ ସନ୍ତାନ ମାନଙ୍କୁ କାଟିଦେଲେ, କାଟିଦେଲେ ଯେତେବେଳେ ଇନ୍ଦ୍ର କ୍ରୋଧ କଲା, ଇନ୍ଦ୍ର ମାନେ ସହିତ ଘୁଷୁରୀ ହେଇଯାଇଛି, କ୍ରୋଧ ପ୍ରକାଶ କଲା, କ'ଣ କରିବ, ବ୍ରହ୍ମାଙ୍କ ସହିତ କ'ଣ ଯୁଦ୍ଧ କରିବ, ଆଉ ଚିନ୍ତା କରିଛି ମୋ ସ୍ତ୍ରୀ ଅଛି, ପୁଣି ସନ୍ତାନ ସୃଷ୍ଟି କରିବି। ବ୍ରହ୍ମା ଜାଣିପାରିଲେ, ବ୍ରହ୍ମା ତାର ପତ୍ନୀକୁ ହତ୍ୟା କରିଦେବ, କାଟିଦେଲେ। ତାପରେ ତାର ମୁଣ୍ଡରେ ଯାଇ କଥା ପଶିଲା, କ'ଣ କହୁଛ ବୋଲି ପଚାରିଲେ, ନା ତୁମେ ପୁରା ଇନ୍ଦ୍ର ଥିଲ, ତୁମେ ଏଠି ଘୁଷୁରି ହେଇକି ରହିଛ, ଏଭଳି ଭାବରେ ଜୀବନ ଯାହା ଭିନ୍ନ ଜୀବନ ଯାହା କରୁଛ, ସ୍ୱର୍ଗକୁ ଆସ, ମୁଁ ତୁମକୁ ନ ପାଇଆସି, ନା ସେଠି ଏସବୁ ମିଳିବ, ମାଇଁ ଶୁକରି ମିଳିବ, ଏଇଭଳି ଭାବରେ ଖାଦ୍ୟ ମିଳିବ, ବିଶ୍ୱାସ ମିଳିବ ଖାଦ୍ୟ, ଏଇଭଳି ଭାବରେ ସେ କଣ୍ଡିସନ କରୁଛନ୍ତି। ମୁଁ କହିଲି ସେଠି ବହୁତ ଉନ୍ନତ ବସ୍ତୁ ଅଛି, ଆଠାରୁ ଆହୁରି ଉନ୍ନତ ବସ୍ତୁ ସବୁ ରହିଛି, ଏଇଭଳି ଭାବରେ କହିବାରୁ ବ୍ରହ୍ମା ତୁମେ ନେଇକି ଗଲେ। ତେଣୁ ଆମେ ଯେଉଁଭଳି ଭାବରେ ଶରୀର ପ୍ରାପ୍ତ ହୋଇଛେ, ସେ ଶରୀରରେ ଆମେ ଭୁଲି ଯାଉଛେ, ଆମର ପ୍ରକୃତ ସ୍ଥିତିକୁ ଭୁଲି ଯାଉଛେ। ଏସୋ କୁ ଶ୍ୱାନ, ସେଇଭଳି ଭାବରେ ବିଟ୍ ବରାହ, ଶ୍ୱାନ କହିଲେ ଏଇ ମେଣ୍ଟାଲିଟି, ବିଟ୍ ବରାହ କହିଲେ ବିଷ୍ଟା ହେଉଛି ଶୁକର, ଶୁକର କହିଲେ ତାକୁ ସବୁ ଖାଦ୍ୟ ଏସବୁ କ'ଣ ବିଷ୍ଠା ସବୁ ବହୁତ ଆନନ୍ଦ ଲାଗିବ, ଭଲ ଜିନିଷ ତାକୁ ଖାଦ୍ୟ ଭଲ ଲାଗେ ନାହିଁ, କଥା ରହିଛି ଘୁଷୁରୀକୁ ପାଚିଲା କଦଳୀ ସ୍ୱାଦ ଲାଗେ ନାହିଁ, ସେ ବିଷ୍ଠା କହିକି ଆନନ୍ଦ ଲାଗେ ବିଟ୍ ବରାହ। ଏହିଭଳି ଭାବରେ ଆମର ମଧ୍ୟ ଯେଉଁମାନଙ୍କର ଖାଦ୍ୟପେୟରେ କୌଣସି ରଖିନାହାନ୍ତି, ବିଚାର ରଖୁନାହାନ୍ତି, ଖାଦ୍ୟ ମନୁଷ୍ୟମାନଙ୍କ ପାଇଁ ଖାଦ୍ୟ ନିର୍ଦ୍ଦିଷ୍ଟ ହେଇଛି, କେଉଁ ଖାଦ୍ୟ ମନୁଷ୍ୟ ଖାଇବ, ଅଂଶୁମାନ ଭଗବତଗୀତାରେ ମଧ୍ୟ ଭଗବାନ କହିଲେ ତିନି ପ୍ରକାର ଖାଦ୍ୟ ରହିଛି, ଆହାରସ୍ତୁ ଅପି ସର୍ବସ୍ୱ ତ୍ରିବିଧା ଭବତି ପ୍ରିୟ ଯଜ୍ଞ ତପସ୍ ତଥା ଦାନ ତେଷାଂ ଭେଦ ବିମର୍ଶୁଣୁ। ସତ୍ୱଗୁଣର ଆହାର ରହିଛି, ରଜଗୁଣର ଆହାର ରହିଛି, ତମଗୁଣର ଆହାର ରହିଛି, କିନ୍ତୁ ଏ ଗୁଣରୁ ଯେଉଁମାନେ ଉର୍ଦ୍ଧ୍ୱକୁ ଯିବେ, ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ମାନେ ଗୁଣରୁ ଉର୍ଦ୍ଧ୍ୱକୁ ଯିବା ପାଇଁ ଉଦ୍ଦିଷ୍ଟ, ତେଣୁ ସିଏ ଯେଉଁ ଖାଦ୍ୟ ଖାଇବେ ସେ ଖାଦ୍ୟଟା ଏ ସତ୍ୱଗୁଣର ନୁହଁ କି ରଜଗୁଣର ନୁହଁ କି ତମଗୁଣର ନୁହଁ, ସେ ଭଗବାନଙ୍କ ପ୍ରସାଦ ପ୍ରାପ୍ତ ହେବେ। ସତ୍ୱଗୁଣ ଖାଦ୍ୟ ହେଉ, ସତ୍ୱଗୁଣ ଖାଦ୍ୟ ଯଦି ଶ୍ରେଷ୍ଠ ଖାଦ୍ୟ, ଭଗବଦ୍ଗୀତା 17 ଅଧ୍ୟାୟରେ ଭଗବାନ କହିଲେ ଆୟୁ ରସ୍ୟା କ'ଣ ରସ୍ୟା ସ୍ନିଗ୍ଧା ସ୍ଥିରାବତ ଆହାର ସାତ୍ୱିକ ପ୍ରିୟା, କ'ଣ ସେ ପ୍ରଥମଟା ପ୍ରଥମ ଶ୍ଳୋକଟା ହେଉଛି ସବୁ ଭେଜିଟେରିଆନ୍ ଫୁଡ୍ ସେମାନେ ଗ୍ରହଣ କରିବେ। କ'ଣ ଆହାର ସ୍ତୁପି ସର୍ବସ୍ୱ ତ୍ରିବିଧା ଭଗବତ ପ୍ରିୟ ଯଜ୍ଞ ତପ ସଦା ଦାନ ତେସା ଆୟୁ ସତ୍ୱ ବଡ଼ାରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନା। ଦେଖନ୍ତୁ ସାତ୍ୱିକ ଖାଦ୍ୟ ଆୟୁଷ ବଢ଼େଇବ, ଆମର ମନକୁ ହୃଦୟକୁ ପରିଷ୍କାର କରିବ, ଶୁଦ୍ଧି କରିବ, ଆୟୁଷତ୍ୱ ବଳା ବଳ ଆମେ ଅଧିକ ବଳ ହେବ, ଆରୋଗ୍ୟ ପ୍ରାପ୍ତ ହେବା, ସୁଖ ପ୍ରାପ୍ତ ହେବା, ପ୍ରୀତି ବିବର୍ଦ୍ଧନା ଏସବୁ ବଢ଼େଇବ ସବୁ। ରସ୍ୟା ସ୍ନିଗ୍ଧା ସ୍ଥିରା ହୃଦୟା ଆହାର ସାତ୍ୱିକ ପ୍ରିୟା, ଏ ଯେଉଁ ସାତ୍ୱିକ ବ୍ୟକ୍ତିମାନଙ୍କ ଖାଦ୍ୟ, ସାତ୍ୱିକ ବ୍ୟକ୍ତିମାନଙ୍କ ଖାଦ୍ୟ ହେଉଛି ଏଇଟା। ସେଇଭଳି ଭାବରେ ରାଜସିକ ଖାଦ୍ୟ ରହିଛି କ'ଣ କଟୁ ଅମ୍ଳ ଲବଣ ଅତି ଉଷ୍ଣ ତୀକ୍ଷ୍ଣ ରୁକ୍ଷ୍ମ ବିଧାହୀନ, ଆହାର ରାଜ ଶ୍ରେଷ୍ଠା ଏ ରଜଗୁଣର ଆହାର। ଦୁଃଖ ଶୋକ ଆମୟ ପ୍ରଦା, ଦୁଃଖ ଦେବ ଶୋକ ଦେବ ଏବଂ ଆମୟ ରୋଗ ଦେବ, ଦୁଃଖ ଶୋକ ଆମୟ ପ୍ରଦା। ଏବଂ ସେଇଭଳି ଭାବରେ ତମଗୁଣର ଖାଦ୍ୟ ରହିଛି, ସେଇଟା ହେଉଛି କ'ଣ ଜାତ ଜାମ ଗତ ରସ କୁତିଙ୍ଗ ପର୍ଯ୍ୟୁଷିତ ତାପରେ ଉଚ୍ଚିଷ୍ଟମ ଚା ମଧ୍ୟ ଆହାର ତାମସ ପ୍ରିୟ। ଅମେଧ୍ୟ କହିଲେ ମାଂସ ମାଂସ ଇତ୍ୟାଦି ମାଛ ମାଂସ ଇତ୍ୟାଦି ଅମେଧ୍ୟ ଭକ୍ତି ଠାକୁର ତାଙ୍କ ଭାଷାରେ କହିଛନ୍ତି, ଇଏ ତମଗୁଣର ଖାଦ୍ୟ। କିନ୍ତୁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ମାନେ ସେ ସାତ୍ୱିକ ଖାଦ୍ୟ ବା ରାଜସିକ ଖାଦ୍ୟ ବା ତାମସିକ ଖାଦ୍ୟ ଖାଇବାକୁ ଉଦ୍ଦିଷ୍ଟ ନୁହଁ ମନୁଷ୍ୟ ଜନ୍ମ। ତେଣୁ ଏଠି କୁହାଗଲା ଏ ଯେଉଁ କୁହାଯାଇଛି କ'ଣ ନା ଭଗବତ ଗୀତାରେ ଭଗବାନ କହିଲେ ଯଜ୍ଞଶିଷ୍ଟା ସିନ ସନ୍ତୋ ଉଚ୍ଚନ୍ତେ ସର୍ବ କେଳବି ସେଇ ଭୁଞ୍ଜନ୍ତେ ତୁ ଏବଂ ପାଦି ପଚନ୍ତି ଆତ୍ମକାର ନା। ଯଦି ସାଧାରଣତଃ ଶତକଡ଼ା 90 ଭାଗ ଲୋକ ନିଜ ପାଇଁ ରୋଷେଇ କରୁଛନ୍ତି, ଆଜି ଏତେ ପବିତ୍ର ଦିବସ ଅଯୋଧ୍ୟା ଚାର୍ଯ୍ୟଙ୍କର ଆବିର୍ଭାବ ବ୍ୟକ୍ତି କେତେ ଜଣ ଲୋକ ଜାଣୁଛନ୍ତି, କେତେ ଜଣ ଲୋକ ଜାଣୁଛନ୍ତି ଜାଣିନାହାନ୍ତି ପ୍ରକୃତରେ ତାଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ଆସୁଛନ୍ତି, କିନ୍ତୁ ସେମାନେ ଜାଣିନାହାନ୍ତି। ଯେମିତି ବ୍ରହ୍ମା ଆସିଲେ ଉଦ୍ଧାର କରିବା ପାଇଁ ସେ ଶୁଣୁନଥିଲା କଥା, ସେଇଭଳି ଭାବରେ ମହାପ୍ରଭୁ ଆସିଲେ, ନିତ୍ୟାନନ୍ଦ ପ୍ରଭୁ ଆସିଲେ, ଅଦ୍ୱୈତ ଚାର୍ଯ୍ୟ ଆସିଲେ, ଏଇଭଳି ଭାବରେ ପଞ୍ଚତତ୍ତ୍ୱ ଆସିଲେ, ପଞ୍ଚତତ୍ତ୍ୱାତ୍ମକ କୃଷ୍ଣ ଭକ୍ତ ରୂପ ସ୍ୱରୂପକ ଭକ୍ତା ଅବତାର ଭକ୍ତା ଖିନ୍ନମାନ ଭକ୍ତ ଶକ୍ତିକମ ଭକ୍ତ ଅବତାର ହେଉଛନ୍ତି ଅଦ୍ୱୈତ ଚାର୍ଯ୍ୟ ପ୍ରଭୁ। କିନ୍ତୁ ଆଜି ସାରା ପୃଥିବୀରେ 780 କୋଟି ନା କେତେ ହେଇଗଲାଣି, ବଢ଼ିଗଲାଣି ପପୁଲେସନ, କେତେ ଜଣ ଲୋକ ଜାଣୁଛନ୍ତି ଏ କଥା ଭଗବାନଙ୍କ ବିଷୟରେ। ସେମାନେ ଯେଉଁ ମନୁଷ୍ୟ ଯେଉଁ ଖାଦ୍ୟ ଖାଇବା କଥା କ'ଣ ନା ଭଗବାନଙ୍କୁ ଅର୍ପଣ କରି ସେ ଖାଦ୍ୟ ଗ୍ରହଣ କରିବେ। ତେଣୁ ଭଗବାନ ଗୋପୀନାଥ ମହାରାଜ କହିଲେ ଭଗବାନ ପାଇଁ ମୋତେ ମାଂସ ମାଂସ ଦିଅ, ତାହେଲେ ଆମେ ଦେଇଥାନ୍ତୁ ଭଗବାନଙ୍କୁ, କିନ୍ତୁ ଭଗବାନ ପାଇଁ ମୋତେ ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମି ଭକ୍ତା ପ୍ରୟଚ୍ଛତି ତଦାମ ଭକ୍ତି ଉପରଭୂତମ ଅସ୍ନାମି ପ୍ରୟତାତ୍ମନ। ଭଗବାନ ଏଇ ଖାଦ୍ୟ ଖାଇବା ପାଇଁ କହିଲେ, ତେଣୁ ଆମେ ତାକୁ ସେଇ ଖାଦ୍ୟ ପ୍ରଦାନ କରିବା। ସେଇ ଖାଦ୍ୟ ଭଗବାନ ପ୍ରଦାନ କରିକିରି ଯେତେବେଳେ ଆମେ ସେଇ ପ୍ରସାଦ ପ୍ରାପ୍ତ ହେବା, ଆମର ସବୁ ପ୍ରସାଦେ ସବୁ ଦୁଃଖାନ ହାନି ରସ ପଜାୟତ, ସମସ୍ତ ଦୁଃଖ ଚାଲିଯିବ। ଏବଂ ପ୍ରଭୁପାଦ ମହାରାଜ କହନ୍ତି ଆମ ପ୍ରସାଦ ପାଇଲା ମାନେ ଆମ ଶରୀରରେ ବା ମସ୍ତକରେ ବ୍ରେନ୍ ଯେଉଁ ରହିଛି ବହୁତ ସୂକ୍ଷ୍ମ ତନ୍ତୁ ସବୁ ସୃଷ୍ଟି ହେବ, ଯେଉଁଥିରେ କି ଆମେ ଭଗବତ ସମ୍ବନ୍ଧୀୟ ଜ୍ଞାନ ଆମେ ଜାଣିପାରିବା। ଭଗବାନ ବିଷୟରେ ଲୋକମାନଙ୍କର ଏମିତି ବହୁତ ବୁଦ୍ଧିମାନ ବ୍ୟକ୍ତିମାନେ ବୈଜ୍ଞାନିକମାନେ ମଧ୍ୟ ସେମାନେ ଜାଣିପାରୁନାହାନ୍ତି। ତେଣୁ ଏହିଭଳି ଭାବରେ ଯେଉଁ ଖାଦ୍ୟ ରହିଛି ଇଏ ଘୁଷୁରୀ ଘୁଷୁରୀ ବିଷ୍ଠା ପର୍ଯ୍ୟନ୍ତ ଖାଇବ,
ତେଣୁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକିରି ଯଦି ଖାଦ୍ୟରେ ଆମେ ବାଛ ବିଚାର ନ କଲେ ତାହେଲେ ଆମେ ଖୁସିରେ ଭଳି ଜୀବନଯାପନ କଲେ ଏବଂ ସେହିଭଳି ଭାବରେ ତାଙ୍କର ମଧ୍ୟ ଯୌନ କ୍ରିୟାରେ କୌଣସି ବାଛ ବିଚାର ନାହିଁ। ସେହିଭଳି ଭାବରେ ଆଧୁନିକ ମନୁଷ୍ୟ ସେହିଭଳି ଭାବରେ ଜୀବନ ତା'ର ପ୍ରାପ୍ତ ହୋଇଛି। ଓଷ୍ଟ୍ର ଓଟ ଗୋଟେ ପଶୁ ଏଭଳି ଭାବରେ ମରୁଭୂମିରେ ଦେଖାଯାଏ। ଓଟ ଓଟର କ'ଣ ବିଶେଷତ୍ଵ ନା ଓଟର ରହିଛି ତାହାର ମରୁଭୂମିରେ ତ ବେଶୀ ଜଳଫଳ ନାହିଁ, ବହୁତ ମରୁଭୂମି ସେଠି ଜଳଫଳ ନାହିଁ, ସେ ଗଛ ଗୁଡ଼ାକ ସବୁ କଣ୍ଟା ଗଛ, ତେଣୁ ସେ କଣ୍ଟା ଗଛ ଖାଇକରି ଆନନ୍ଦ ପ୍ରାପ୍ତ ହୁଏ। କାହିଁକି ଆନନ୍ଦ ପ୍ରାପ୍ତ ହୁଏ ନା ତାହାର ମୁଖରୁ ସବୁ ଛିଣ୍ଡିକିରି ରକ୍ତ ବାହାରେ, ସେ ରକ୍ତ ନିଜେ ପିଇକିରି ଆନନ୍ଦ ପ୍ରାପ୍ତ ହୁଏ। ସେହିଭଳି ଭାବରେ ମନୁଷ୍ୟ ବର୍ତ୍ତମାନର ମନୁଷ୍ୟର ଯେଉଁ ରହିଛି ଫିଲୋସଫି ହେଉଛି କ'ଣ, କଠିନ ପରିଶ୍ରମ ବିନା ଅନ୍ୟ କୌଣସି ବିକଳ୍ପ ନାହିଁ। ଆମେ ବିଭିନ୍ନ ସ୍ଥାନରେ ଦେଖୁଛେ ଆଡ଼ଭର୍ଟାଇଜମେଣ୍ଟ ହେଉଛି କଠିନ ପରିଶ୍ରମ, ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ହେଉଛି କଠିନ ପରିଶ୍ରମ କରିବ। ଋଷଭଦେବ ଭଗବାନ କଲେଣ ଅବତାର ପଞ୍ଚମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସେ କହିଲେ ମନୁଷ୍ୟ ଜନ୍ମ ସେଥିପାଇଁ ଉଦ୍ଦିଷ୍ଟ ନୁହଁ। ନାୟଂ ଦେହ ଦେହ ଭାଜାନ ଲୋକେ କଷ୍ଟାନ୍ କାମାନ ଅର୍ହତେ ଗୁରୁଜାନ ଦେ ତପୋ ଦିବ୍ୟଂ ପୁତ୍ରକା ଜେନ ସତ୍ୟମ ଶୁଦ୍ଧେ ଯସ୍ମା ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତମ୍। ମନୁଷ୍ୟ ଜନ୍ମ ସେଥିପାଇଁ ଉଦ୍ଦିଷ୍ଟ ନୁହଁ। ନାୟଂ ଦେହ ଦେହ ଭାଜାନ ଲୋକେ ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହୋଇଛେ, କେତେ ଉନ୍ନତ ଜନ୍ମ ପ୍ରାପ୍ତ ହୋଇଛେ, କଷ୍ଟାନ୍ କାମାନ ଅର୍ହତେ ବିଟୁଜାନ ଦେ ବିଟୁଜା କହିଲେ ଏଇ ବିଷ୍ଠା ବୋଲି କୁକୁର ଶୁକର ବା ଯେଉଁମାନେ ବିଷ୍ଠା ଭୋଜନ କରୁଛନ୍ତି ପେଟ ପୂଜା, ସେଭଳି ଭାବରେ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ନୁହଁ। ତେଣୁ ଏ ଋଷଭଦେବ ତାଙ୍କର 100 ପୁତ୍ର ଅଛନ୍ତି, ଋଷଭଦେବଙ୍କର ପତ୍ନୀ ହେଉଛନ୍ତି ଜୟନ୍ତୀ ଯିଏକି ଇନ୍ଦ୍ରଙ୍କର କନ୍ୟା ଜୟନ୍ତୀ। ଋଷଭଦେବ ଯେଉଁ ବିବାହ କଲେ ସ୍ୱର୍ଗରେ ଯେଉଁ ବିବାହ କଲେ ଋଷଭଦେବ ସ୍ୱର୍ଗରେ ବିବାହ କଲେ ସ୍ୱର୍ଗ ଇନ୍ଦ୍ରଙ୍କର କନ୍ୟା ଇନ୍ଦ୍ରଙ୍କର ଋଷଭଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଏ ଋଷଭଦେବ ଭଗବାନଙ୍କର ଅବତାର, ତେଣୁ ଇନ୍ଦ୍ର ତାଙ୍କ ପ୍ରତି କ୍ରୋଧ କରୁଥିଲେ କାହିଁକି ନା ଋଷଭଦେବ ଭଗବାନ ସେ ଇନ୍ଦ୍ର ମଧ୍ୟ ନିଜକୁ ଭାବୁଥିଲେ ଭଗବାନ ବୋଲି ଈଶ୍ୱର ଭଗବାନ ବୋଲି ଭାବୁଥିଲେ, ତେଣୁ ସେ ଋଷଭଦେବଙ୍କ ପ୍ରତି ତାଙ୍କର କ୍ରୋଧ ଥିଲା। ସେ ଆଉ କ'ଣ କଲେ ଋଷଭଦେବଙ୍କର ଯେଉଁ ଜୟଗାନ ଶୁଣିକିରି ଏତେ ସବୁ ତାଙ୍କ ପ୍ରଶଂସା ଶୁଣିକିରି ଇନ୍ଦ୍ରଙ୍କର କ୍ରୋଧ ଆସିଗଲା, ତେଣୁ ସେ ବର୍ଷା କଲେ ନାହିଁ। ବର୍ଷା ଯେତେବେଳେ କଲେ ନାହିଁ ଋଷଭଦେବ ନିଜ ଯୋଗ ବଳରେ ବର୍ଷା ସୃଷ୍ଟି କଲେ। ଆମର ବୈଜ୍ଞାନିକମାନେ ଏତେ ଉନ୍ନତି କଲେଣି ବୈଜ୍ଞାନିକମାନେ, ସେମାନେ ବର୍ଷା ସୃଷ୍ଟି କରିପାରିବେ? ବର୍ଷା ସୃଷ୍ଟିର ପ୍ରକ୍ରିୟା ରହିଛି, କ'ଣ ସେ ସୃଷ୍ଟିର ପ୍ରକ୍ରିୟା? ଭଗବତ ଗୀତାରେ ଭଗବାନ କହିଲେ ଅନାଦ ଭଗବତୀ ଭୂତାନି ପର୍ଜନାଦ ଅନସମ୍ଭବ ଯଜ୍ଞାଦ ଭଗବତୀ ପର୍ଜନ୍ୟ ଯଜ୍ଞ କର୍ମ ସମ୍ଭବ। ମନୁଷ୍ୟମାନଙ୍କ ଯେଉଁ ଆବଶ୍ୟକତା ସେ ହେଉଛି ଅନ୍ନ, ଅନ୍ନ କେମିତି ପ୍ରାପ୍ତ ହେବ ମାନେ ଯଜ୍ଞ ମାଧ୍ୟମରେ, ଅନ୍ନଟା ହେଉଛି ବର୍ଷା ମାଧ୍ୟମରେ, ବର୍ଷା ହେଲେ ଆମେ ଅନ୍ନ ପ୍ରାପ୍ତ ହେବା। ବର୍ଷା କେମିତି ପ୍ରାପ୍ତ ହେବା ନା ଯଜ୍ଞ ମାଧ୍ୟମରେ, ଯଜ୍ଞ କେମିତି ପ୍ରାପ୍ତ ହେବା ନା ବେଦରେ ଯେଉଁ ବିଭିନ୍ନ ପ୍ରକାର କର୍ମ ରହିଛି ସେଇ କର୍ମ କଲେ ଏ ଯଜ୍ଞ ହେବ ଏବଂ ବୃଷ୍ଟି ହେବ, ବୃଷ୍ଟି ହେଲେ ଶସ୍ୟ ଉତ୍ପନ୍ନ ହେବ, ମନୁଷ୍ୟମାନେ ଜୀବନ ଧାରଣ କରିବେ। କିନ୍ତୁ ଋଷଭଦେବଙ୍କର ତାଙ୍କ ଯୋଗ ଶକ୍ତି ବଳରେ ସେ ବର୍ଷା କଲେ, ତେଣୁ ଇନ୍ଦ୍ର ତାଙ୍କ ପାଖରେ ହାର ମାନିକି ତାଙ୍କ କନ୍ୟା ଜୟନ୍ତୀକୁ ପ୍ରଦାନ କରିଥିଲେ। ଜୟନ୍ତୀ ଇନ୍ଦ୍ରଙ୍କର 2 ସନ୍ତାନ ଅଛନ୍ତି, ଜୟନ୍ତ ଏବଂ ଜୟନ୍ତୀ। ଜୟନ୍ତ ଜଣେ ଅଛନ୍ତି ସେ ଭଗବାନ ପ୍ରତି ଦ୍ରୋହ ଆଚରଣ କରୁଥିଲେ ଭଗବାନ ରାମଚନ୍ଦ୍ରଙ୍କର, ଏ କଥାଟି ବର୍ଣ୍ଣନା ରାମାୟଣରେ ବର୍ଣ୍ଣନା କରାଯାଇଛି। ଜୟନ୍ତ ସେ କ'ଣ କଲେ ନା ମା ସୀତାଙ୍କ ପାଖରେ ଆସି ଆକ୍ରମଣ କରିଥିଲେ ମା ସୀତାଙ୍କୁ, ତେଣୁ ଭଗବାନ ରାମଚନ୍ଦ୍ର କ'ଣ କଲେ ତାଙ୍କର ଗୋଟେ ସର ଛାଡ଼ିଦେଲେ, ଆଉ ସେ କାଉ ରୂପରେ ଆସିଥିଲା, ଜୁହାଣେ ଗଲା ରକ୍ଷା ପାଇପାରିଲା ନାହିଁ, ତେଣୁ ଆସି ଭଗବାନଙ୍କ ଶରଣ ଯେତେବେଳେ କଲେ ଭଗବାନ ତାକୁ 2 ଆଖି ନଷ୍ଟ କରିଦେଲେ, ତାକୁ ଜୀବନଦାନ କଲେ ମହାପ୍ରଭୁଙ୍କ ଭଗବାନ ରାମଚନ୍ଦ୍ରଙ୍କ କୃପା। ଜୟନ୍ତ ବିଷୟରେ ବର୍ଣ୍ଣନା କରାଯାଏ ଏଭଳି ଭାବରେ, ଏବଂ ଜୟନ୍ତୀ ହେଉଛନ୍ତି ଋଷଭଦେବଙ୍କର ପତ୍ନୀ ଏବଂ ତାଙ୍କର 100 ପୁତ୍ର, 100 ପୁତ୍ର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ, ଭରତ ଯିଏକି ଯାହାଙ୍କ ନାମ ଅନୁସାରେ ଆମର ଦେଶ ହେଇଛି ଭାରତବର୍ଷ, ସିଏ ହେଉଛନ୍ତି ତା ପୂର୍ବରୁ ଆମ ଦେଶର ନାମ ଥିଲା କ'ଣ ଅଜନାବ ବର୍ଷ ତାଙ୍କର ପିତା ହେଉଛନ୍ତି ଅଜ ବା ଭଗବାନ ସ୍ୱୟଂ ଋଷଭଦେବ ଏବଂ ଋଷଭଦେବଙ୍କ ପିତା ହେଉଛନ୍ତି ନାଭ ନାଭି ତେଣୁ ଅଜନାଭ ଦେଶ ନାମ ଥିଲା ଅଜନାଭ ଦେଶ ବା ଆଉ କ'ଣ ନାମ ଥିଲା ଗୋଟେ ପ୍ରଭୁପାଦ ଆଉ ଗୋଟେ ନାମ କହନ୍ତି ଯାହା ହଉ ଭରତ ମହାରାଜଙ୍କ ନାମ ଅନୁସାରେ ଦେଶର ନାମ ହେଉଛି ଭାରତବର୍ଷ ତେଣୁ ଏ ଶହେ ପୁତ୍ରଙ୍କୁ ଋଷଭଦେବ ଏଇ ଜ୍ଞାନ ଦେଉଛନ୍ତି ନାୟମ ଦେହ ଦେହ ବାଜା ଲୋକେ କଷ୍ଟାଂ କାମାନ ହତେ ବିଡ଼ୁ ଯାଆନ୍ତି ତପୋଦିବ୍ୟମ ପୁତ୍ର ସତ୍ୟ ଶୁଦ୍ଧି ତେଣୁ ଯଦି ତାଙ୍କ ପୁତ୍ରମାନଙ୍କୁ କହିବେ ପିତା ଶ୍ରୀ ମନୁଷ୍ୟ ଜନ୍ମ କ'ଣ ପାଇଁ ଉଦ୍ଦିଷ୍ଟ ନା ଦିବ୍ୟ ତପସ୍ୟା କରିବା ପାଇଁ ଉଦ୍ଦିଷ୍ଟ ତପୋଦିବ୍ୟମ ଦିବ୍ୟ ତପସ୍ୟା କଲେ କ'ଣ ହେବ ନା ପୁତ୍ର କାର୍ଯ୍ୟ ସତ୍ୟ ଶୁଦ୍ଧି ଆମର ହୃଦୟ ଶୁଦ୍ଧି ହେବ ହୃଦୟ ଶୁଦ୍ଧି ହେଲେ କ'ଣ ହେବ ନା ଯସ୍ମାତ୍ ବ୍ରହ୍ମ ସୌଖ୍ୟମ ତୁ ଅନନ୍ତମ ହୃଦୟ ଯଦି ଶୁଦ୍ଧ ହେବ ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା ଯେଉଁ ଆନନ୍ଦ ଅନନ୍ତ ଶେଷ ନାହିଁ ସେ ଆନନ୍ଦ ତେଣୁ ଏହିଭଳି ଭାବରେ ବର୍ତ୍ତମାନ ମନୁଷ୍ୟ ସମାଜ ଏହିଭଳି ଭାବରେ ଓଷ୍ଠଭଳି ଜୀବନଯାପନ କରୁଛନ୍ତି ସୁବିଡ଼ ବରା ଓଷ୍ଠ ଖରେଇ ଗଧ ଏଠି ଖର ପଦ ବ୍ୟବହାର କରାଯାଇଛି ଶବ୍ଦ ଖର ଗଧ ଗଧ ମେଣ୍ଟାଲିଟି କ'ଣ ପ୍ରଧାନ କହନ୍ତି ଗଧର ମେଣ୍ଟାଲିଟି ହେଉଛି ଯେ ସିଏ ତାର ମେଣ୍ଟାଲିଟି ତାର ଫିଲୋସଫି ହେଉଛି ମୁଁ ଯଦି କଠିନ ପରିଶ୍ରମ ନ କରିବି ମାଲିକର ଯଦି ଭାର ନ ଭୁଆଇବି ତାହେଲେ ମାଲିକ ମୋତେ ଖାଦ୍ୟ ଦେବ ନାହିଁ ତା ଖାଦ୍ୟ ହେଉଛି କ'ଣ ଦୁଇଟା ଘାସ ଯେଉଁଟା ସବୁଠାରେ ଉପଲବ୍ଧ କିନ୍ତୁ ସିଏ ଚିନ୍ତା କରୁଛି ମୁଁ ଯଦି ମୋର ମାଲିକର ଯେଉଁ କାମ ନ କରିବି ଯେଉଁ ଭାର ନ ଭୁଆଇବି ତାହେଲେ ମୋତେ ଖାଇବାକୁ ମିଳିବ ନାହିଁ ଇଏ ହେଉଛି ଗଧର ମେଣ୍ଟାଲିଟି ସେହିଭଳି ଭାବରେ ମନୁଷ୍ୟ ବର୍ତ୍ତମାନ ଗଧ ଭଳି ରହିଛନ୍ତି ଭାଗବତମରେ ଭଗବାନ ମଧ୍ୟ ଦଶମ ସ୍କନ୍ଧ ଚଉରାଶୀ ଅଧ୍ୟାୟରେ ଏ କଥାଟି କହିଛନ୍ତି ଗଧ ବିଷୟରେ କହିଛନ୍ତି ସେ କହୁଛନ୍ତି ଯେ ଯଶାତ୍ମବୁଦ୍ଧି ପୁଣପେଟ ଧାତୁକେ ସ୍ୱଧି କଳତ୍ରାଧିଶୁ ଭୌମ୍ୟର୍ଯ୍ୟଧି ଜାତ୍ୟର୍ଥ ବୁଦ୍ଧି ଶରୀରେନ କରିଛି ଜନିଷୁ ଅଭିଜ୍ଞେଷୁ ସଏବ ଗୋଖର ଅଧିକାଂଶ ଲୋକ ଏହିଭଳି ଭାବରେ ଗାଭୀ ଏବଂ ଖର ମେଣ୍ଟାଲିଟି ତାଙ୍କର ପଶୁ ପଶୁ ସ୍ତରରେ ଜୀବନଯାପନ କରୁଛନ୍ତି ସେମାନେ କ'ଣ ତାଙ୍କର ତାଙ୍କର ଫିଲୋସଫି କ'ଣ ନା ଯଶାତ୍ମ ବୁଦ୍ଧି ଗୁଣପେତି ଧାତୁକେ ସୋଧି ତାଙ୍କର ବୁଦ୍ଧି ହେଉଛି ଏହିଭଳି ଭାବରେ ଏ ଶରୀରଟାକୁ ସେମାନେ ଭାବନ୍ତି ହେଉଛି ଆମେ ଆତ୍ମା ଏ ଶରୀରଟା ହେଉଛି ମୁଁ ଯଶାତ୍ମ ବୁଦ୍ଧି ଗୁଣପେତି ଯଦିଓ ଶରୀରଟା ହେଉଛି ଗୋଟେ ଖୋଳ କଭରିଂ ତିନୋଟି ଧାତୁରେ ଶରୀର ସୃଷ୍ଟି ହେଇଛି ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଆମର ଶରୀରର ତିନୋଟି ଧାତୁ ରହିଛି ସେଇଟା ହେଉଛି କଫ ବାତ ପିତ ତେଣୁ ଏଇ ତିନୋଟି ଧାତୁ ଯଦି ଠିକ୍ ଭାବେ ସମାନ ପରିମାଣ ରହିବ ତାହେଲେ ଆମ ଶରୀର ସୁସ୍ଥ ରହିବ ଆୟୁର୍ବେଦିକ ଯେଉଁ ଔଷଧ ଦିଆଯାଏ ଏହିଭଳି ଭାବରେ ତିନୋଟି ଧାତୁକୁ ଠିକ୍ ସମାନ ପରିମାଣରେ କରିବା ପାଇଁ ବ୍ୟବସ୍ଥା କରାଯାଏ ତାପରେ ଶରୀର ଠିକ୍ ରହିବ ଏହିଭଳି ଭାବରେ ଯେଉଁମାନେ ବହୁତ ନିମ୍ନ ସ୍ତରରେ ସେମାନେ ଏଇ ଖାଲି ଶରୀର ଚିନ୍ତାରେ ସେମାନେ ଥାଆନ୍ତି ଆଉ କିଛି ଚିନ୍ତା କରନ୍ତି ନାହିଁ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରରେ ସେମାନେ ଚିନ୍ତା କରନ୍ତି ନା ମୋର ପତ୍ନୀ ଅଛନ୍ତି ମୋର ପିଲା ଛୁଆ ଅଛନ୍ତି ମୋର ଦେଶବାସୀ ଅଛନ୍ତି ଏଇଭଳି ଭାବରେ ତାଙ୍କର ଏକ୍ସଟେଣ୍ଡେଡ଼ ସେଲ୍ଫ ଇଣ୍ଟରେଷ୍ଟ ସେମାନେ ଭାବନ୍ତି ଏମାନେ ମୋର ନିଜର ବ୍ୟକ୍ତି କଳତ୍ରାଦିଶୁ ଭୌମ୍ୟ ଯଦି କଳତ୍ର କହିଲେ ପତ୍ନୀ ଆଦିଶୁ କହିଲେ ପିଲା ଛୁଆ ଇତ୍ୟାଦି ଏବଂ ଭୌମ୍ୟ ଭୌମ୍ୟ କହିଲେ ଯେଉଁ ଭୂମିରେ ସେମାନେ ଜନ୍ମଗ୍ରହଣ କରିଛନ୍ତି ସେଇଟା ହେଉଛି ଆମର ଆମର ପୂଜ୍ୟ ଇଜ୍ଜତି ଭୌମ୍ୟ ଇଜ୍ଜତି ବା ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ସେମାନେ ଭାବନ୍ତି ଯଦି ତୀର୍ଥ ବୁଦ୍ଧି ଶରୀର ନ କରିଛି ତୀର୍ଥ ବୁଦ୍ଧି ନା ଆମ ମନୁଷ୍ୟ ଜନ୍ମ ଖାଲି ଏତିକିରେ ନୁହଁ ସେମିତି ନୁହଁ ଏଇଟା ଆମେ କିଛି ତୀର୍ଥ କରିବା ଧର୍ମ ଆଚରଣ କରିବା ତୀର୍ଥ ଏମିତି ହଜ୍ ଯାଉଛନ୍ତି ହଜ୍ ଯାଉଛନ୍ତି ସେମାନେ ହଜ୍ ଗଲେ ଆମର ମନୁଷ୍ୟ ଜନ୍ମ ସାର୍ଥକ ହେଇଗଲା ହଜ୍ କରିଦେଲେ ସେଇଭଳି ଭାବରେ ତ ତୀର୍ଥ ବୁଦ୍ଧି ତୀର୍ଥ ବୁଦ୍ଧି କ'ଣ ତାର ଅର୍ଥ କ'ଣ ସେମାନେ ଭାବନ୍ତି ଯାଇ ଗୋଟିଏ ପବିତ୍ର ସ୍ଥାନକୁ ଯାଇକିରି ସେଠି ଯେଉଁ ନଦୀ ଅଛି ବା ସମୁଦ୍ର ଅଛି ସେଠି ସ୍ନାନ କରିଦେଲେ ତାହେଲେ ଆମର ତୀର୍ଥ ହେଇଗଲା ତୀର୍ଥର ପ୍ରକୃତ ଅର୍ଥ ସେମାନେ ବୁଝନ୍ତି ନାହିଁ ତୀର୍ଥର ପ୍ରକୃତ ଅର୍ଥ ହେଉଛି ତୀର୍ଥରେ ବାସ କରୁଥିବା ବର୍ତ୍ତମାନ ଠାରୁ ଭଗବାନ କଥା ଶ୍ରବଣ କରିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ହରେ ହରେ, ଏଇଟା ଲୋକମାନେ ଜାଣନ୍ତି ନାହିଁ। ତେଣୁ ଏହି ବୁଦ୍ଧି ଯେଉଁମାନଙ୍କର ଅଛି, ଭଗବାନ କହିଲେ ଜନେଷୁ ଅଭି କିଏସୁ, ସେମାନେ ସାଧାରଣ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି, କିନ୍ତୁ ସ ଏବ ଗୋଖର, ସେମାନେ ନିଶ୍ଚିନ୍ତ ଭାବରେ ପ୍ରଶସ୍ତରେ ଅଛନ୍ତି। ତେଣୁ ଏଠି ସ୍ୱର୍ଣ୍ଣମଧ୍ୟ ଋଷି କହିଲେ ସେହି ଚାରିଟା ପଶୁ ବର୍ଣ୍ଣନା କଲେ, ସବିଡ୍ ବରାବଷ୍ଟ ଖରି ସଂସ୍କୃତ ପୁରୁଷ ପଶୁ, ଏମାନେ ମଧ୍ୟ ଅନ୍ୟମାନଙ୍କ ଦ୍ୱାରା ସଂସ୍କୃତ ହୁଅନ୍ତି ବା ପୂଜିତ ହୁଅନ୍ତି ବା ତାଙ୍କୁ ସେମାନେ ସବୁ ପ୍ରଶଂସା କରନ୍ତି। କେଉଁମାନେ ସେମାନେ ନ ଯତ୍କର୍ଣ୍ଣ ପତ ପିଏତୁ ଯାହାଜ ନାମ ଗଦା ଗଦ, ଏଠି ଗଦଙ୍କ କଥା ଆସୁଛି। ଗଦ ଗଦ ଆମେ ଗତକାଲି କହିଥିଲେ ଗଦ ଦୁଇ ଜଣ ଅଛନ୍ତି, ବଳରାମଙ୍କ ସାନ ଭାଇ ଏବଂ କୃଷ୍ଣଙ୍କର ସାନ ଭାଇ। ଗଦାଗ୍ରଜ ଭଗବାନ, ଭଗବାନ ଗୋଟେ ନାମ ହେଉଛି ଗଦାଗ୍ରଜ, ଯାହାଙ୍କର କର୍ଣ୍ଣରେ ଭଗବାନ କଥା ପଡ଼ୁନାହିଁ ସେମାନେ ପଶୁପଡ଼ି ଜୀବନଯାପନ କରୁଛନ୍ତି। ତେଣୁ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏଇଭଳି ଭାବରେ କହିଛନ୍ତି, ଯେଉଁମାନେ ଭଗବାନଙ୍କର ମନୁଷ୍ୟଧନ ପାଇକିରି ଭଗବାନ ସହ ଯୁକ୍ତ ହେଲେ ନାହିଁ ତାଙ୍କ ଜୀବନ ବୃଥା ହୋଇଗଲା। ଯେମିତି ଆମେ ଦେଖୁଛେ ଏଇସବୁ ଯୁଦ୍ଧରେ ଏଇସବୁ ଶରୀରର ବିଭିନ୍ନ ଅଂଶ ସବୁ ତଳେ ପଡ଼ିଯାଉଛି, ତାର କିଛି ମୂଲ୍ୟ ରହୁନାହିଁ। ହଁ, ଶରୀରରେ ରହୁଛି କେତେ ତାର ମୂଲ୍ୟ ରହୁଛି, ଶରୀରରେ ଗୋଟେ ଆଙ୍ଗୁଠିରେ ଟିକେ କ'ଣ ଅସୁବିଧା ହେଲେ ଆମେ 10,000 ଟଙ୍କା 1,00,000 ଟଙ୍କା ଖର୍ଚ୍ଚ କରିଦେଉଛେ, କିନ୍ତୁ ସେ ଆଙ୍ଗୁଠି ଯଦି କଟିଗଲା ତାର ଆଉ ତାକୁ କେହି ପଚାରିବେ ନାହିଁ, ଫିଙ୍ଗିଦେବେ ସେଇଟାକୁ। ସେହିଭଳି ଭାବରେ ଆମର ସ୍ୱର୍ଣ୍ଣ କୃଷି ଭାଗବତରେ ସେଥିରେ କହିଛନ୍ତି, ବିଲେବ ତୋରୁ କ୍ରମ ବିକ୍ରମାଣେ ନ ଶୁଣନ୍ତ କର୍ଣ୍ଣପୁଟି ନରସ ଜୁହା ସତୀ ଦାଡ଼ରେ କେବେ ସୁତ ନ ଚୋପ ଗାୟତ୍ରୀ ଗାୟ ଗାଥା। ଗୋଟିଏ ଗୋଟିଏ ରହିଛି ଆମର ଅଙ୍ଗମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ବିଲେବ ତୋରୁ କ୍ରମ ବିକ୍ରମାଣେ ନ ଶୁଣନ୍ତ କର୍ଣ୍ଣପୁଟି ନରସ। କର୍ଣ୍ଣ ପ୍ରାପ୍ତ ହୋଇଛି କ'ଣ ପାଇଁ? ଭଗବାନ କଥା ଶୁଣିବା ପାଇଁ। କିନ୍ତୁ କେତେ ଜଣ ଭଗବାନ କଥା ଶୁଣୁଛନ୍ତି? ତେଣୁ ତାକୁ ତୁଳନା କରିଛନ୍ତି ସିଏ ଗୋଟେ ବିଲ ବା ସର୍ପର ଗର୍ତ୍ତ ବା ମୂଷାର ଗର୍ତ୍ତ। ସର୍ପ ଗାତ କରେ ନାହିଁ, ମୂଷା ଗାତ କରେ ଏବଂ ସାପ ଯାଇକରି ସେ ମୂଷାକୁ ଖାଇକି ସେଠି ରୁହେ, ସର୍ପର ଗର୍ତ୍ତ ହେଇଯାଏ। ବିଲେ ମତେ ଉରୁକ୍ରମ ବିକ୍ରମାଛି, ଉରୁକ୍ରମ ଭଗବାନ କେତେ ଲୀଳା ରହିଛି, ବର୍ଣ୍ଣନା କଲେ ସେ ସବୁ ନାହିଁ। ଅନନ୍ତ ଦେହ ତାଙ୍କର 1,000 ଭିତରେ ଭଗବାନ ଗୁଣଗାନ କରୁଛନ୍ତି ସେ ସବୁ ନାହିଁ ଆଜି ପର୍ଯ୍ୟନ୍ତ। କିନ୍ତୁ ସେ କର୍ଣ୍ଣରେ ଶୁଣୁଛନ୍ତି, କର୍ଣ୍ଣରେ ସବୁବେଳେ ଲାଗିଛି, ଇୟରଫୋନ୍ ଲାଗିଛି, ଆଜିକାଲି ସବୁ ଲଗେଇଛନ୍ତି ସବୁ ବ୍ଲୁଟୁଥ୍ ଲଗେଇ କର୍ଣ୍ଣରେ ଯାଉଛି, ସବୁ ଶୁଣୁଛି, ଗୀତ ଛାଡ଼ୁଛି, 1,000,000 ଲକ୍ଷ ଗୀତ ଅଛି ନେଟ୍ରେ, ବହୁତ ଗୀତ ସବୁ ଫିଲ୍ମ ଗୀତ ସବୁ କରି କେତେ କ'ଣ ସବୁ ରହିଛି, କିନ୍ତୁ ଭଗବାନଙ୍କ ବିଷୟରେ ଶୁଣୁନାହାନ୍ତି, ଶୁଣିପାରୁନାହାନ୍ତି ସେମାନେ। ତେଣୁ ତାଙ୍କ କର୍ଣ୍ଣ ବେକାର ହୋଇଗଲା, ଉରୁକ୍ରମ ବିକ୍ରମ ନ ଶୁଣନ୍ତି କର୍ଣ୍ଣପୁଟ ଜୁହା ସତୀ ଦାଡ଼ରେ କେବେ ସୁତ, ତାଙ୍କର ଜୁହା ସେଭଳି ଭାବରେ ବେଙ୍ଗର ଜୁହା ସହିତ ତୁଳନା କରାଯାଇଛି। ନ ଚୋପ ଗାୟତ୍ରୀ ଉର୍ଗାୟ ଗାଥା, ଭଗବାନଙ୍କର ଗୁଣଗାନ କଲେ ନାହିଁ ଜୁହାର କ'ଣ ମୂଲ୍ୟ ରହିଲା। ତେଣୁ ଯମରାଜ କହିଛନ୍ତି ତାଙ୍କର ଦୂତମାନଙ୍କୁ, ସେଇମାନଙ୍କ ପାଖକୁ ଯିବ, ଯେଉଁମାନଙ୍କୁ ଜୁହା ପ୍ରାପ୍ତ ହୋଇକରି ଭଗବାନଙ୍କୁ ଗୁଣଗାନ କଲେ ନାହିଁ। ସେ କହିଲେ କ'ଣ କ'ଣ ଯେଉଁମାନଙ୍କର ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ କହିଲେ ସେଇଟା, ଜୁହାନ ବ୍ୟକ୍ତି ଭଗବତ ଗୁଣ ନାମ ଧ୍ୟେୟଂ ଚେତଶ୍ଚ ନ ସ୍ମରତି ତଚରଣାରବିନ୍ଦଂ କୃଷ୍ଣ ନମତି ଯକ୍ଷିର ଏକଦାପି ତାନନେଧମ ଅସତୋ ବିଷ୍ଣୁ ପ୍ରଧାନ। ଅଧାମେଳ ପ୍ରସଙ୍ଗରେ ଗୋଟେ ଭୁଲ ହେଇଗଲା ଯମରାଜଙ୍କର, ତେଣୁ ଗୋଟେ ଆମେଣ୍ଡମେଣ୍ଟ ଦିଆଗଲା, ଆମେଣ୍ଡମେଣ୍ଟ ଗୋଟେ ହେଲା, ଆଉ ଏଭଳି ଭୁଲ ହେବନି ସେମିତି, ସେଥିପାଇଁ ନୂଆ ନୂଆ ନିୟମ ଜାରି ହେଲା। ତେଣୁ ତାଙ୍କର ଦୂତମାନେ ପଚାରିଲେ, ସାର୍ ଆଉ କ'ଣ କେଉଁମାନଙ୍କ ଯିବୁ ଠିକ ଭାବରେ କୁହନ୍ତୁ, ଆମେ ସବୁ ନୋଟ୍ କରିବୁ, ସବୁ ନୋଟ୍ କଲେ ସବୁ ସମସ୍ତେ କ'ଣ ନା, ଜୁହାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟ, ସେଇମାନଙ୍କ ପାଖକୁ ଆଣିବୁ ଯେଉଁମାନଙ୍କ ଜୁହା ଭଗବାନ ଗୁଣଗାନ କରି ନାହିଁ, ଜୁହାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟ। ତେଣୁ ଜଣେ ପ୍ରଶ୍ନ ସାର୍ ଆଇ କ୍ୱେଶ୍ଚିନ୍ ନା କ'ଣ ନା, ଯାହାର ଜୁହା ନାହିଁ ଖନା ଯେଉଁମାନଙ୍କର ଚେତନ ସ୍ୱର୍ଗୀତ ଚରଣାରବିନ୍ଦ, ତାଙ୍କର ମନରେ ବା ହୃଦୟରେ ସେମାନେ ଭଗବାନଙ୍କ ଚରଣ କିନ୍ତୁ ଚିନ୍ତା କଲେ ନାହିଁ, ସେମାନଙ୍କୁ ଆଣିବ। ଆଉ ଜଣେ ପଚାରିଲେ, ସାର୍ ଆଉ କାହାକୁ ଆଣିବା? ନା କୃଷ୍ଣ ନମତି ଯଚ୍ଛିରେ କଦାପି, ଭଗବାନଙ୍କର ପାଦ ପଦ୍ମରେ ତୁମର ମଥା ନୁଆଁଇଲେ ନାହିଁ ତାହା ନା ନାଇଁ ଉଦ୍ୟମ ସେମାନେ ମୋ ପାଖକୁ ଆଣିବ ଅସତ ବିଷ୍ଣୁକୁ ତାହାନ ସେମାନେ କୌଣସି ବିଷ୍ଣୁକୃତ୍ୟ କରିନାହାନ୍ତି ସେମାନେ ମୋ ପାଖକୁ ଆଣିବ ଅସତ ବିଷ୍ଣୁକୁ ତାହା ତେଣୁ ଏଇଭଳି ଭାବରେ କହୁଛନ୍ତି ଯମରାଜ ତାଙ୍କୁ ସବୁ ନିର୍ଦ୍ଦେଶ ଦେଇଛି ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ଏସବୁ କଥା ତେଣୁ ଏଇଭଳି ଭାବରେ ସ୍ୱର୍ଣ୍ଣପୁର ଋଷି ମୋତେ କହୁଛନ୍ତି ସ୍ୱର୍ଣ୍ଣପୁର ଋଷି କହୁଛନ୍ତି ସାବ କରୁ ଯେ କୃତେ ସୁପର୍ଯ୍ୟାନ ଏ ଭାର ପରମ ପଟ କିରୀଟ ଜୁଷ୍ଟ ମପି ଉତ୍ତମାଙ୍ଗ ନାମ ଆମେ ମୁକୁନ୍ଦନ ଏଠି ଆମେ ଦେଖୁଛେ ବହୁତ ଶିର ସବୁ ପଡ଼ିଯାଇଛି ବହୁତ ଶିର ସବୁ କଟିଯାଇଛି କାହା ଶରୀରରେ ପଗଡ଼ି ଲାଗିଛି କାହା ଶରୀରରେ ସ୍ୱର୍ଣ୍ଣର ମୁକୁଟ ସବୁ ଲାଗିଛନ୍ତି ଏଇଭଳି ଭାବରେ ସବୁ ବର୍ଣ୍ଣନା କରାଯାଇଛି କିନ୍ତୁ ଏଠି କହୁଛନ୍ତି ସ୍ୱର୍ଣ୍ଣକୃଷି କହୁଛନ୍ତି ଭାର ପରମ ପଟ କିରୀଟ ଜୁଷ୍ଟ ଉତ୍ତମାଙ୍ଗ ମସ୍ତକରେ ବହୁତ ସୁନ୍ଦର ଭାବରେ କିରୀଟି ଲଗେଇଛନ୍ତି ବା ପଗଡ଼ି ପିନ୍ଧିଛନ୍ତି କିନ୍ତୁ ଏଇଟା ଗୋଟେ ଭାର ଭଳି ଭାର ଭଳି ଯେମିତି ଆମେ ଦେଖିବା ଜଣେ ବୁଡ଼ି ଯାଉଥିବା ବେଳେ ଯଦି ତା'ର ଶରୀରରେ ଓଜନ ଥିବ ତା'ହେଲେ ବେଶୀ ଜୋରରେ ସେ ବୁଡ଼ିଯିବ ସେହିଭଳି ଭାବରେ ଆମେ ଭବସାଗରେ ବୁଟୁକୁ ହେଉଛେ ବୁଡ଼ି ଯାଉଛେ ଆମର ଏ ଭାର ଯେ ଶରୀରର ଗୋଟେ ଭାର ଭଳି ସେ ଆମକୁ ଆହୁରି ତଳକୁ ଡୁବେଇବ କୌମାନଙ୍କର ସେ ମର୍ତ୍ତକ ସେହିଭଳି ଭାବରେ ନା ନମେ ନା ନମେ ମୁକୁନ୍ଦ ଭଗବାନ ମୁକୁନ୍ଦଙ୍କର ପ୍ରଣାମ କଲେ ନାହିଁ ଭଗବାନ ମୁକୁନ୍ଦଙ୍କୁ ପ୍ରଣାମ କଲେ ନାହିଁ ଆମେ ଦେଖିବା ବର୍ତ୍ତମାନ ମଧ୍ୟ ମନ୍ଦିରକୁ ଆସୁଛନ୍ତି କେତେ ଜଣ ମୁଣ୍ଡ ନୁହେଁ କି ପ୍ରଣାମ କରୁନାହାନ୍ତି ଭଗବତ ଗୀତା ଦଶମ ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଅର୍ଜୁନ କହିଛନ୍ତି କାହିଁକି ଲୋକମାନେ ଆପଣଙ୍କୁ ପ୍ରଣାମ କରୁନାହାନ୍ତି ଷୋହଳଟି କାରଣ ରହିଛି ସେ ଷୋହଳଟି କାରଣ ଥାଇକି ମଧ୍ୟ ଭଗବାନଙ୍କୁ ସେମାନେ ପ୍ରଣାମ କରୁନାହାନ୍ତି କ'ଣ ତମାଦି ଦେବ କସ୍ମାତ୍ ତେନ ନମେରନ୍ ମହାତ୍ମନ୍ ଗରି ଏସେ ବ୍ରହ୍ମଣ ପ୍ୟାତି କର୍ତ୍ତେ ଅନନ୍ତ ଦେବୀ ସେ ଜଗନ୍ ନିବାସ ତମକ୍ଷର ସଦସତ୍ତର ଜଗ ତମାଦି ଦେବ ପୁରୁଷ ପୁରାଣ ତମସ ବିଶ୍ୱାସ ପରମନ୍ ନିଧାନ ବେତାସି ବେଦ୍ୟ ପରଞ୍ଚ ଧାମ ତ୍ୱୟା ତତମ୍ବିଷମନନ୍ଦ ରୂପ ଏ ଷୋହଳଟି କାରଣ ରହିଛି ସୁଦର୍ଶନ ତାଙ୍କ ଭାଷାରେ କହିଛନ୍ତି କିନ୍ତୁ ତଥାପି ଲୋକମାନେ ଭଗବାନ ପ୍ରଣାମ କରୁନାହାନ୍ତି କସ୍ମାତ୍ ସେତେ ଅର୍ଜୁନ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଭଗବାନ ବିଶ୍ୱରୂପ ଦେଖିକରି ସେ ପ୍ରାୟ କହୁଛନ୍ତି ଅଠେଇଶଟି ସ୍ତୁତି କରିଛନ୍ତି ଭଗବାନଙ୍କୁ ପ୍ରଥମରେ ସତରଟି କଲେ ତା'ପରେ ଦ୍ୱିତୀୟରେ ଏଗାରଟି କଲେ ଅଠେଇଶଟି ସ୍ତୁତି କରିଛନ୍ତି ତା ଦେହରେ ଗୋଟେ ସ୍ତୁତି ରହିଛି କାହିଁକି ଲୋକମାନେ ପ୍ରଭୁ ଆପଣ ପ୍ରଣାମ କରୁନାହାନ୍ତି କସ୍ମାତ୍ ତେନ ନମେରନ୍ ମହାତ୍ମାନ ଆପଣ ହେଉଛନ୍ତି ମହାତ୍ମା ଆପଣ ଗରି ଆସିବେ ଭ୍ରମଣ ପିଆଦି କର୍ତ୍ତେ ବ୍ରହ୍ମାଙ୍କ ଠାରୁ ମଧ୍ୟ ଆପଣ ଶ୍ରେଷ୍ଠ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଋଷି ଆଦି କର୍ତ୍ତେ ଅନନ୍ତ ଦେବେଶ ଜଗନ୍ନିବାସ ଆପଣ ହେଉଛନ୍ତି ଅନନ୍ତ ଆପଣ ହେଉଛନ୍ତି ଦେବତାମାନଙ୍କର ଈଶ୍ୱର ନିୟନ୍ତ୍ରଣକାରୀ ଆପଣ ଜଗତର ନିବାସକର୍ତ୍ତା ବା ଜଗତ ଆପଣଙ୍କ ପାଖରେ ନିବାସ କରୁଛନ୍ତି ଅନନ୍ତ ଦେବେ ଜଗନ୍ନିବାସ ସଦକ୍ଷ ତୁମ ସଦ ଅସତରୁ ଉର୍ଦ୍ଧ୍ୱରେ ଆପଣ ଏହିଭଳି ଭାବରେ ଷୋହଳଟି କାରଣ ଦେଇକି ଥାଇକରି ମଧ୍ୟ ଲୋକମାନେ ଭଗବାନ ପ୍ରଣାମ କରୁନାହାନ୍ତି ଏଠି ସ୍ୱର୍ଣ୍ଣପୁର ଋଷି ସେ କଥା କହିଲେ ସେହିଭଳି ଭାବେ ସାବ କରୁ ଯେ କୃତେ ସପର୍ଯ୍ୟା ହରେ ରସତ୍ କାଞ୍ଚନ କଙ୍କଣ ବୈ କେତେ ଲୋକମାନେ ପୁରୁଷ ଲୋକ ସ୍ତ୍ରୀ ଲୋକମାନେ କେତେ ସୁନ୍ଦର ସୁନ୍ଦର ସବୁ କାଞ୍ଚନ କଙ୍କଣ ସବୁ ସ୍ୱର୍ଣ୍ଣର କଙ୍କଣ ସବୁ ପିନ୍ଧୁଛନ୍ତି ପରିଧାନ କରୁଛନ୍ତି କେତେ କ'ଣ ସବୁ ପିନ୍ଧୁଛନ୍ତି ଚେନ୍ ଫେନ୍ କରିକି ପିନ୍ଧୁଛନ୍ତି କିନ୍ତୁ ବରାଇତେ ତେ ନୟନେ ନାରାୟଣ ଏ ସାବ କରୁ ଯେ କୃତେ ସପର୍ଯ୍ୟା ତାଙ୍କର ହସ୍ତ ଶବର ହସ୍ତ ବେଳୁ ଏ ଯେଉଁ ହସ୍ତ ସବୁ ପଡ଼ିକି ରହିଛି ଶବ ଏଇଟା ଶବ ସେ କରରେ ଯେଉଁ ବହୁତ କିଛି ସୁବର୍ଣ୍ଣ ଅଳଙ୍କାର ସବୁ ଥିଲେ ମଧ୍ୟ ତା'ର କ'ଣ ମୂଲ୍ୟ ରହିବ ତେଣୁ ସେହିଭଳି ଭାବରେ ଆମର ହସ୍ତକୁ ବହୁତ ପ୍ରକାର ଆମେ ଆଭୂଷଣରେ ଭୂଷିତ କରୁଛେ କିନ୍ତୁ ଭଗବାନଙ୍କ ସେବା କରୁନାହିଁ ଯେମିତି ଅମ୍ବରୀଶ ମହାରାଜ ଭଗବାନଙ୍କ ସେବା କରୁଥିଲେ କରେଇ କରଉ ଘରେ ମନ୍ଦିର ମାର୍ଜନା ଦିଶୁ ହସ୍ତ ଦ୍ୱାରା ଭଗବାନ ମନ୍ଦିର ମାର୍ଜନ କରୁଥିଲେ ସେ କିନ୍ତୁ ଏମାନେ ଭଗବାନ କିଛି କରୁନାହାନ୍ତି ହସ୍ତରେ ଭଗବାନଙ୍କ ଇନ୍ଦ୍ର ନିଜ ଇନ୍ଦ୍ର ତୃପ୍ତି ଲାଗିଛନ୍ତି ହସ୍ତରେ ରହିଛନ୍ତି ଇନ୍ଦ୍ରଦେବ ରହିଛନ୍ତି ଏ ହସ୍ତ ଦ୍ୱାରା ଆମେ ଯେତେବେଳେ ନିଜର ଇନ୍ଦ୍ର ତୃପ୍ତି କରୁଛେ ଇନ୍ଦ୍ରଦେବ କ'ଣ ମନ୍ଦୁକ କରୁଛନ୍ତି ଏ ଲୋକଟା ଭଗବାନ କିଛି ସେବା କଲା ନାହିଁ ହସ୍ତ ଦ୍ୱାରା କଥା ସବୁ ଶରୀରରେ ଆମ ଦେବତାମାନେ ରହିଛନ୍ତି, ଚକ୍ଷୁରେ ସୂର୍ଯ୍ୟଦେବ ରହିଛନ୍ତି, କିନ୍ତୁ ସୂର୍ଯ୍ୟଦେବ ଆମେ ଯଦି ଚକ୍ଷୁରେ ଭଗବାନ ରୂପକୁ ଦର୍ଶନ ନ କଲେ ସୂର୍ଯ୍ୟଦେବ ମନ ଦୁଃଖ କରୁଛନ୍ତି, ଜୁହାରେ ବରୁଣଦେବ ରହିଛନ୍ତି ବା ସରସ୍ୱତୀ ମଧ୍ୟ ରହିଛନ୍ତି ଜୁହାରେ, କିନ୍ତୁ ଜୁହା ପ୍ରାପ୍ତ ହୋଇକରି ଆମେ ଭଗବାନ ଗୁଣଗାନ କଲେ ନାହିଁ, ସରସ୍ୱତୀ ଦେବୀଙ୍କର ମନ ଦୁଃଖ ହୋଇଯିବ। କର୍ଣ୍ଣରେ ରହିଛନ୍ତି ଅଶ୍ୱିନୀ କୁମାର ରହିଛନ୍ତି, ଏ କର୍ଣ୍ଣରେ ଆମେ ଭଗବାନ କଥା ଶ୍ରବଣ କଲେ ନାହିଁ, ଅଶ୍ୱିନୀ କୁମାରଙ୍କ ମନ ଦୁଃଖ ହେବ। ଏହିଭଳି ଭାବେ ସବୁ ଅଙ୍ଗରେ ଆମର ବିଭିନ୍ନ ଦେବତାମାନେ ସବୁ ରହିଛନ୍ତି, ଦେବତାମାନେ ଥିବାରୁ ଆମେ ଶରୀର ସବୁ ଅଙ୍ଗ କାର୍ଯ୍ୟ କରୁଛୁ, ଏହିଭଳି ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ସେହିଭଳି ଭାବେ ସାବ କରୁ ଯେ କୃତେ ସପର୍ଯ୍ୟାଂ ହରେ ରସତ କାଞ୍ଚନ କଙ୍କଣ ବା ବହୁତ କାଞ୍ଚନ ସୁବର୍ଣ୍ଣର କଙ୍କଣ ସବୁ ପିନ୍ଧିଛନ୍ତି ହାତରେ, କିନ୍ତୁ ଭଗବାନଙ୍କର କୌଣସି ସପର୍ଯ୍ୟା କଲେ ନାହିଁ, ଭଗବାନ କୌଣସି ପୂଜା କଲେ ନାହିଁ, ଭଗବାନ କୌଣସି ସେବା କଲେ ନାହିଁ ହସ୍ତ ଦ୍ୱାରା, ସେ ହସ୍ତ ସବର ହସ୍ତ ଭଳି ଯେମିତି ଆଜି ସବୁ ପଡ଼ିଛି କରି ପଡ଼ିଛି ସବୁ ଯୁଦ୍ଧ କ୍ଷେତ୍ରରେ ସବୁ ପଡ଼ିଛି, ସେଭଳି ସବର ହସ୍ତ ତା'ର କିଛି ମୂଲ୍ୟ ନାହିଁ। ସେହିଭଳି ଭାବେ ପାଦ ନୃଣାନ୍ତ ଦୁର୍ମ ଜନ୍ମ ଭାଦ, ଏଠି ମଧ୍ୟ ସବୁ ବିଭିନ୍ନ ପ୍ରକାର ପାଦ ସବୁ ପଡ଼ିଛି, ପାଦ ଏବଂ ହାତୀର ଶୁଣ୍ଢ ଏକା ଭଳିଆ ଦେଖାଯାଉଛି, ଏଠି ସେ କହୁଛନ୍ତି ପାଦ ନୁହଁ ଏ ଯେଉଁ ଜଙ୍ଘ କହୁଛନ୍ତି ପାଦ ନୃଣାନ୍ତ ଦୁର୍ମ ଜନ୍ମ ଭାଦ, ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ବା ପାଦ ଦ୍ୱାରା ପାଦଟା ତାଙ୍କର ମନୁଷ୍ୟମାନଙ୍କ ପାଦଟା କିଭଳି ଦୃମ ଜନ୍ମ ଭାଦ, ଦୃମ ଜନ୍ମ କହିଲେ ତରୁ ତରୁ ଜନ୍ମ ବା ଗଛ ଗଛ ଗଛର ଯେଉଁ ରହିଛି ଗଛ ଗୋଟେ ସ୍ଥାନରେ ରହୁଛି ଦୃମ ଜନ୍ମ ଭାଦ କିଭଳି ଭାବରେ ନା କ୍ଷେତ୍ରାଣି ନାନ ପ୍ରଯୁକ୍ତ ହରେ ଚଉ, ହରିଙ୍କର କ୍ଷେତ୍ର ବା ତୀର୍ଥକୁ ଗଲେ ନାହିଁ, ପାଦରେ ଭ୍ରମଣ କଲେ ନାହିଁ, ସେ ପାଦଟା ଏଇ ଗଛର କାଣ୍ଡ ଭଳିଆ ହେଇଗଲା ପାଦଟା। ଜୀବନ ସବୁ ଭଗବତାଙ୍କ ରେଣୁ ନ ଯାଉ ମୃତ୍ୟୁ ବିଲବ୍ୟତେ ଯସ୍ତୁ, ମନୁଷ୍ୟମାନେ ଇଏ ଗୋଟେ ସବୁଭଳି ସବୁଭଳି ଜୀବତ ସବୁ ଭାଗବତାଙ୍କ ରେଣୁ ଭଗବାନଙ୍କର ପାଦ ପଦ୍ମ ରେଣୁକୁ ନ ଯତୁ ନ ଯାଉ ମୃତ୍ୟୁ ବିଲବ୍ୟତେ ଯସ୍ତୁ, ତାଙ୍କର ମସ୍ତକରେ ସେ ଅଭିଷିକ୍ତ କଲେ ନାହିଁ, ଭଗବାନ ପାଦ ପଦ୍ମ ରେଣୁରେ ମସ୍ତକ ଅଭିଷିକ୍ତ ହେଲା ନାହିଁ, ତାହେଲେ ସେ ସବୁଭଳି। ଶ୍ରୀ ବିଷ୍ଣୁପଦ୍ୟା ମନୁଜ ତୁଳସ୍ୟା ଶୋଷବ ଯସ୍ତୁ ନ ବେଦକାନ୍ତମ, ଭଗବାନ ପାଦ ପଦ୍ମରେ ଯେଉଁ ତୁଳସୀ ଅର୍ପିତ ହେଉଛି ସେ ଅର୍ପିସକୁ ସେମାନେ ଆଘ୍ରାଣ କଲେ ନାହିଁ, ତାହେଲେ ତାଙ୍କର ଯେଉଁ ଶ୍ୱାସ ରହିଛି ସେ ଶ୍ୱାସ ମଧ୍ୟ ଗୋଟେ ଏଇଭଳି ଭାବରେ ମୃତ୍ୟୁବକ୍ତ ତ ଶ୍ୱାସ ନେଇପାରିବ ନାହିଁ, ଏ ଯେଉଁ ଭାଟି ଫାଟି ରହୁଛି ଶବ୍ଦ ହେଉଛି ସେଇଟା ଆଗରୁ କହିଛନ୍ତି ପ୍ରଥମେ, ତରବ କିଂ ନ ଜୀବନ୍ତି ଭସ୍ତ୍ରା କିଂ ନ ସରସ୍ୱତୀ ତ ନ ଖାଆନ୍ତି ନ ମେୟନ୍ତି କିଂ ଗ୍ରାମ ପଶୁ ପରେ, ଏ କଥା କହିଛନ୍ତି। ତେଣୁ ଏଇଭଳି ଭାବରେ ଶରୀରର ବିଭିନ୍ନ ଅଙ୍ଗକୁ ନିନ୍ଦା କରିକିରି ସୁଖଦେବ ସୌନକ ଋଷି କହୁଛନ୍ତି, ସମଗ୍ର ଶରୀରକୁ ପୁରା ଭାବରେ ନିନ୍ଦା କରୁଛନ୍ତି ଏକ ଭାବରେ, ତଦସ୍ମସାରଂ ବୁଧଂ ବତେଦଂ ଯଦ୍ ଗୃହ୍ୟମାଣେ ହରିନାମ ଦେଇ ନ ବିକ୍ରେତାଥ ଯଦା ବିକାରୋ ନେତ୍ରେ ଜଳଂ ଗାତ୍ର ରୁହେଷୁ ହର୍ଷ, ପୂର୍ଣ୍ଣ ଏଣ୍ଟାୟାର ବଡି ଟୋଟାଲି ୟୁଜଲେସ୍, ତଦସ୍ମସାର ହୃଦୟ ବତେଦମ, ଅଶ୍ମ କହିଲେ ଲୁହା ଭଳି ଭଦ୍ର ଭଳି ତାଙ୍କର ହୃଦୟ, ଅଶ୍ମସାର ହୃଦୟ ବତେଦମ କୋକମାନଙ୍କର ନା ଯତ୍ ଗୃହମାଣୀ ହରିନାମ ଦେଇ, ଯେଉଁମାନେ ହରିନାମ ନେଇକିରି ମଧ୍ୟ ଯେଉଁମାନେ ନ ନେଉଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ହରିନାମ ନେଇକିରି ମଧ୍ୟ ହରିନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ, ଭଗବାନଙ୍କ ନାମ ନେଇକିରି ମଧ୍ୟ ତାଙ୍କ ହୃଦୟ କଠୋର ହେଇଯାଇଛି ପାଷାଣ ହେଇଯାଇଛି ତାଙ୍କର, କେମିତି ନା ନ ବିକ୍ରି ତାହା ବିକାର ନେତ୍ରୀ ଜଳଙ୍ଗାତ୍ର ହେଇଛି ହର୍ଷ, ତାଙ୍କର ହୃଦୟରେ କୌଣସି ବିକାର ଆସୁନାହିଁ, ତାଙ୍କ ନେତ୍ରରେ ଜଳ ଆସୁନାହିଁ, ରନ୍ଧନ କରୁନାହାନ୍ତି, ତାଙ୍କ ଶରୀରରେ ପୁଲକ ଜାହାତ ହେଉନାହିଁ, ତାଙ୍କର ଆନନ୍ଦ ଜାହାତ ହେଉନାହିଁ ଭଗବାନଙ୍କୁ ସେବା କରିକିରି। ତେଣୁ ଏଇ ଯେଉଁ ଜିନିଷଟା କହାଗଲା ଏଇଟା ହେଉଛି କାହିଁକି ଏଇଟା ହେଲା, ଭଗବାନ ନାମ ନେଲେ ମଧ୍ୟ ଏସବୁ କାହିଁକି ହେଉନି, କାରଣ କ'ଣ ନା ହେଉଛି ଅପରାଧ, ଚୈତନ୍ୟ ନିତ୍ୟାନନ୍ଦର ନାହିଁ, ଏସବୁ ବିଚାର କୁହାଯାଇଛି ଭଗବାନଙ୍କର ନାମ ଯେଉଁ ରହିଛି ଭଗବାନ ହରେ କୃଷ୍ଣ 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 ହରେ 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 ରାମ ଭଗବାନ ନାମ ଏସବୁ ଆମ ବହୁତ ଜଗତରୁ ଉଦ୍ଧାର କରିବ, କିନ୍ତୁ ତା ଦେହରେ ଯଦି ଅପରାଧ ହେବ ତାହେଲେ ସେଇଟା ଆମକୁ ଉଦ୍ଧାର କରିପାରିବ ନାହିଁ। କଥା ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି, ଏଇଟା କହୁଛନ୍ତି ଯେ ଭଗବାନଙ୍କର ନାମରେ ବହୁତ ଶକ୍ତି ରହିଛି, କିନ୍ତୁ ଇଏ ହେଉଛି ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ଇଏ କ'ଣ ଚୈତନ୍ୟ ଚନ୍ଦ୍ରର ଦୟା କର ବିଚାର କରିଲେ ଚିତ୍ତେ ପାବ ଚମତ୍କାର। ଚୈତନ୍ୟ ଚନ୍ଦ୍ର ହେଉଛି ଦୟା, ଅଦ୍ୱୈତାଚାର୍ଯ୍ୟଙ୍କର ଆବିର୍ଭାବ ତିଥି, ତାଙ୍କ ବିଷୟରେ ଆମେ ଶୁଣିବା। ଚୈତନ୍ୟ ମହାପ୍ରଭୁଙ୍କର ଦୟା, ଚୈତନ୍ୟ ଚନ୍ଦ୍ରର ଦୟା କର ବିଚାର, ସେଇଟାକୁ ଯଦି ଆମେ ବିଚାର କରିବା, ବିଚାର କରିଲେ ଚିତ୍ତେ ପାବ ଚମତ୍କାର, ଆମେ ବହୁତ ଆନନ୍ଦିତ ହେବା। ଚୈତନ୍ୟ ମହାପ୍ରଭୁଙ୍କ ଏତେ କୃପା ରହିଛି, କ'ଣ ସେ କୃପା ନା ଏଇଟା କୁହାଯାଉଛି, ବହୁ ଜନ୍ମ କରି ଯଦି ଶ୍ରବଣ କୀର୍ତ୍ତନ ତବୁ ତ ନା ପାଏ କୃଷ୍ଣ ପଦେ ପ୍ରେମ ଧନ। ବହୁ ଜନ୍ମ ଧରିକରି ଭଗବାନ ନାମ କରୁଛନ୍ତି, ବହୁ ଜନ୍ମ ଧରି କରେ ଶ୍ରବଣ କୀର୍ତ୍ତନ, ଭଗବାନ କଥା ଶ୍ରବଣ କରୁଛନ୍ତି, କୀର୍ତ୍ତନ କରୁଛନ୍ତି, କିନ୍ତୁ ଭଗବାନ ପାଦ ପଦ୍ମରେ ପ୍ରେମ ହୋଇପାରିବ ନାହିଁ। କାହିଁକି ନା କୃଷ୍ଣ ନାମ କରେ ଅପରାଧରେ ବିଚାର, କୃଷ୍ଣ ନାମରେ ଅପରାଧ ସବୁ ରହିଛି, ଆମେ ସବୁଦିନ ସକାଳେ ପାଠ କରୁଛେ, ଅପରାଧ ସବୁ ରହିଛି, କିନ୍ତୁ କୃଷ୍ଣ ବୋଲିଲେ ଅପରାଧର ନାମ ବିକାର, ଅପରାଧ ଯିଏ କୃଷ୍ଣ କହିଲେ ମଧ୍ୟ ତାର ଶରୀରରେ ବିକାର ଆସେ ନାହିଁ। କିନ୍ତୁ ଚୈତନ୍ୟ ନିତ୍ୟାନନ୍ଦ ନାହିଁ ଏସବୁ ବିଚାର, ମହାପ୍ରଭୁ ଅଦ୍ଭୁତ କାରୁଣ୍ୟ ଅଦ୍ଭୁତ ବଦାନ୍ୟ ଅଦ୍ଭୁତ ଏସବୁ କୁହାଯାଇଛି, ମହାପ୍ରଭୁ କୃଷ୍ଣ ପ୍ରେମ ପ୍ରଦାନ କରୁଛନ୍ତି, ଚୈତନ୍ୟ ନିତ୍ୟାନନ୍ଦ ଆଙ୍କର ଏସବୁ ବିଚାର ନାହିଁ। ତେଣୁ ନାମ ଲଇତେ ପ୍ରେମ ଦେୟନ ଭୟ ଅସୁଧାର, ମହାପ୍ରଭୁଙ୍କର ନାମ ନେଲା ମାନେ ପ୍ରେମ ପ୍ରଦାନ କରିବେ ସେ ଏବଂ ଅସୁଧାର ବହିବ। ଶ୍ରୀ କୃଷ୍ଣ ଚୈତନ୍ୟ ବିଷୟରେ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଉପବାସ, ତେଣୁ ତାଙ୍କ ବିଷୟରେ କଥା କହିବା ଆଜିର ତିଥିରେ, ଆମେ ଖାଲି ସଂକ୍ଷେପରେ କହିଦେବା ଅଦ୍ୱୈତ ଚାରିଜଣ ବିଷୟରେ। 1534 ମସିହାରେ ଭଗବାନଙ୍କ ଯେଉଁ ଲୀଳା ହୁଏ, 125 ବର୍ଷ କାଳ ଭଗବାନ କୃଷ୍ଣଙ୍କ ଲୀଳା, ସେଇଭଳି ଅଦ୍ୱୈତାଚାର୍ଯ୍ୟ ମହାବିଷ୍ଣୁ ଏବଂ ସଦାଶିବଙ୍କର ଅବତାର, ତାଙ୍କର ମଧ୍ୟ 125 ବର୍ଷ କାଳ ଲୀଳା କରିଥିଲେ ସେ। 1534 1659 ହିସାବ କରନ୍ତୁ, 125 ବର୍ଷ ପାଖାପାଖି ସେ ଆସିବ। ଚୈତନ୍ୟ ଚରିତ୍ରାମୃତରେ ଯେତେବେଳେ 14 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ, 6 ଶ୍ଳୋକରେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ କୁହାଯାଇଛି, 5 ଶ୍ଳୋକରେ ନିତ୍ୟାନନ୍ଦଙ୍କ ବିଷୟରେ କୁହାଯାଇଛି, ଏବଂ 2 ଶ୍ଳୋକରେ ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ କୁହାଯାଇଛି, ଏବଂ 1 ଶ୍ଳୋକରେ ପଞ୍ଚତତ୍ତ୍ୱଙ୍କ ବିଷୟରେ କୁହାଯାଇଛି। ତେଣୁ ସେଇଠି କୁହାଯାଇଛି, ମହାବିଷ୍ଣୁ ଜଗତ୍କର୍ତ୍ତା ମାୟା ଯାହା ସୃଜତି ଅଧଃ ତସ୍ୟାବତାର ଏବାୟମ୍ ଅଦ୍ୱୈତାଚାର୍ଯ୍ୟ ଈଶ୍ୱର। ଅଦ୍ୱୈତାଚାର୍ଯ୍ୟ ହେଉଛନ୍ତି ଭଗବାନ ମହାବିଷ୍ଣୁ, ଏବଂ ଅଦ୍ୱୈତ ହରିଣାଦ୍ୱୈତାନ ଆଚାର୍ଯ୍ୟ ଭକ୍ତି ସଂସନାତ ଭକ୍ତାବତାର ମିଶନ ଅତମ ଅଦ୍ୱୈତାଚାର୍ଯ୍ୟ ଆଶ୍ରୟ। ଇଏ ହେଉଛନ୍ତି ଭକ୍ତର ଅବତାର, ଭକ୍ତାବତାର ଯେଉଁ କୁହାଯାଏ ନା ପଞ୍ଚତତ୍ଵାତ୍ମ କୃଷ୍ଣ ଭକ୍ତ ରୂପ ସ୍ୱରୂପକମ୍ ଭକ୍ତାବତାରମ୍ ଭକ୍ତାକ୍ଷମ ନମାମି ଭକ୍ତ ଶକ୍ତିକମ୍। ଯେଉଁ ପଞ୍ଚତତ୍ଵ ଅଦ୍ୱୈତାଚାର୍ଯ୍ୟ ଭକ୍ତ ଅବତାର ପରନ୍ତୁ ଆଜିର ତିଥିରେ ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ପିତା କୁବେର ମିଶ୍ର ମାତା ନାଭିଦେବୀ ତାଙ୍କର ଠାରୁ ସେ ପ୍ରକଟ ହୋଇଥିଲେ ଆଜି ତିଥିରେ ନବଗ୍ରାମ ଯାହାକୁ ଶ୍ରୀହଟ ବର୍ତ୍ତମାନ ରହିଛି ସେ 1434 1569 1434 ଭଗବାନଙ୍କର ଚୈତନ୍ୟ ମହାପ୍ରଭୁଙ୍କୁ ଆସିବାର 52 ପୂର୍ବରୁ ସେ ଆସିଥିଲେ ଏବଂ ତାପରେ ଭଗବାନ ଚାଲିଗଲେ 1534 କିନ୍ତୁ ତାପରେ ଆହୁରି 25 କାଳ ସେ ରହିଥିଲେ ଅଦ୍ୱୈତାଚାର୍ଯ୍ୟ ଅଦ୍ୱୈତାଚାର୍ଯ୍ୟଙ୍କ ମହାପ୍ରଭୁଙ୍କ ବହୁତ ଲୀଳା ରହିଛି ଅନନ୍ତ ଲୀଳା ଏବଂ ତାଙ୍କର ଦୁଇ ଜଣ ପତ୍ନୀ ଥିଲେ ଶ୍ରୀ ଏବଂ ସୀତା ହେଉଛନ୍ତି କ'ଣ ଲକ୍ଷ୍ମୀ ଦେବୀ ବା ଭୂମି ଦେବୀ ଏସବୁ ରହିଛି ଭଗବାନଙ୍କର ଯେଉଁ ଶକ୍ତି ସବୁ ରହିଛନ୍ତି ଶକ୍ତି ଏମାନେ ସବୁ ତେଣୁ ତାଙ୍କ ବିଷୟରେ ଆମେ ଶୁଣିବା ଏବଂ ମାଧବତ୍ରିପୁରୀଙ୍କର ଥିଲେ ଶିଷ୍ୟ ଥିଲେ ଏବଂ ତେଣୁ ମହାପ୍ରଭୁଙ୍କର ସେ ଥିଲେ ଗୁରୁ ଭାଇ ମାନେ ମହାପ୍ରଭୁ ଈଶ୍ୱରପୁରୀଙ୍କର ଈଶ୍ୱରପୁରୀ ମାଧବତ୍ରିପୁରୀଙ୍କର ଶିଷ୍ୟ ଇଏ ମଧ୍ୟ ମାଧବତ୍ରିପୁରୀଙ୍କ ଶିଷ୍ୟ ତେଣୁ ଇଏ ଗୁରୁ ଭାଇ ତେଣୁ ସେ ସମ୍ମାନ କରୁଥିଲେ ଅଦ୍ୱୈତାଚାର୍ଯ୍ୟ କିନ୍ତୁ ଅଦ୍ୱୈତାଚାର୍ଯ୍ୟଙ୍କ ମନ ଦୁଃଖ ହେଉଥିଲା ଯେ ମହାପ୍ରଭୁ ଭଗବାନ ମୋତେ ସମ୍ମାନ କରୁଛନ୍ତି କେମିତି ମୋତେ କ'ଣ ଦଣ୍ଡ ପ୍ରଦାନ କରିବେ ସେ ଦଣ୍ଡ ଆମେ ଶୁଣିବା କେମିତି ମହାପ୍ରଭୁ ଏଭଳି ବିବାହ କଲେ ତାଙ୍କୁ ଦଣ୍ଡ ପ୍ରଦାନ କରିବେ ଅଦ୍ୱୈତାଚାର୍ଯ୍ୟ ଶାନ୍ତିପୁରରେ ତାଙ୍କର ସ୍ଥାନ ରହିଛି ଶାନ୍ତିପୁର ଅଦ୍ୱୈତାଚାର୍ଯ୍ୟ ଯେତେବେଳେ ଭଗବାନ ମହାପ୍ରଭୁ ଦେଲେ କ'ଣ ନେଲେ ସନ୍ୟାସ ନେଇଗଲେ 1510 ମସିହାରେ ସନ୍ୟାସ ନେଇକରି ସେ ବୃନ୍ଦାବନ ଅଭିଙ୍କୁ ଯାତ୍ରା କରୁଥିଲେ ତେଣୁ ତାଙ୍କ ସାହିତ୍ୟରେ ଯେଉଁମାନେ ଥିଲେ ନିତ୍ୟାନ୍ତପୁର ଇତ୍ୟାଦି ସେମାନେ ତାଙ୍କୁ ବୁଲେଇକରି ପୁଣି ଘିନି ଆସିଲେ ପୁଣି ନବଦ୍ୱୀପ ଘିନି ଆସିଲେ ତେଣୁ ସେ ଖବର ପଠେଇଥିଲେ ଅଦ୍ୱୈତାଚାର୍ଯ୍ୟଙ୍କୁ ଶାନ୍ତିପୁରରେ ଆସି ସେ ଗଙ୍ଗା ନଦୀରେ ସେ ଆସି ପହଞ୍ଚିଲେ ମହାପ୍ରଭୁ ଏଭଳି ଭାବରେ ଆବଶ୍ୟକ ରହିଛନ୍ତି ସେ ଭାବୁଛନ୍ତି ଅଦ୍ୱୈତ ତୁମେ କ'ଣ ଏଠି ବୃନ୍ଦାବନରେ ସେ ଜାଣିପାରୁନ୍ତି ଇଏ ନବଦ୍ୱୀପ ବୋଲି ଶାନ୍ତିପୁର ଅଦ୍ୱୈତାଚାର୍ଯ୍ୟ କହିଲେ ପ୍ରଭୁ ଆପଣ ଯେଉଁଠି ସେଇଠି ବୃନ୍ଦାବନ ଗଙ୍ଗା ନଦୀରେ ଗୋଟେ ପଟେ ଗଙ୍ଗା ଗୋଟେ ପଟେ ଯମୁନା ରହିଛନ୍ତି ତେଣୁ ଗୋଟେ ପଟେ ଯମୁନା ମାନେ ବୃନ୍ଦାବନ ତେଣୁ ଏଇଭଳି ଭାବରେ କହିକିରି ଅଦ୍ୱୈତାଚାର୍ଯ୍ୟ ତାଙ୍କ ଗୃହକୁ ନେବେ ସେଠି ମହାପ୍ରଭୁ କିଛି ଦିନ ରହିବେ ତାଙ୍କ ମାଆ ମଧ୍ୟ ଆସି ତାଙ୍କୁ ଦେଖା କରିବେ ସଚିଦେବୀ ଏବଂ ସବୁ ଭକ୍ତମାନେ ଆସିବେ କିଛି ଦିନ ରହିବେ ସେଠି ନାମ କୀର୍ତ୍ତନ ଇତ୍ୟାଦି ହେବ ଭଗବାନ କଥା ସବୁ ହେବ ବହୁତ ଲୀଳା ସବୁ ରହିଛି ଅଦ୍ୱୈତାଚାର୍ଯ୍ୟ ଏଇଭଳି ଭାବରେ ଭଗବାନ ସହିତ ମହାପ୍ରଭୁଙ୍କ ଲୀଳାରେ ସାମିଲ ହୋଇଛନ୍ତି ଆମେ 11 କଥା କହିବା ଖାଲି ଶଙ୍କର ଟ୍ରେଲର ଦେଇଦେଲେ ଆପଣଙ୍କୁ ଆମ କଥା ଗୋଟେ ବିଶ୍ରାମ ଜୟ ଶ୍ରୀମଦ ଭାଗବତ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବ କି ନିଧାନ ହରେ ଗୌରବ ଆନନ୍ଦେ।